ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण अवस्थ भक्त सदन बंध मातृबंध आपण मानक आम आमर अंतराष्ट्रीय कृष्ण भावना संघ बुर्ला केन्द्र तरफ रघुनंदन धाम तरफ हार्दिक स्वागत जनाऊ। आज पवित्र गीता जयंती तिथि एकादशी एकादशी भगवान गीता कही कुरुक्षेत्र 5500 वर्ष तलर घटना भगवान आज दिन में अर्जुन को यह ज्ञान दे। आज आम गीता जयंती गीतार जन्मदिन पालन करुचे तेणु से उपलक्षे आम सारा पृथ्वी जिते इस्कन केन्द्र रही विशेष कार्यक्रम सब रही तेणु आमर मंदिर तरफ आम विशेष भाव भगवद गीता प्रभुपाद पाखे रही आज गीता को आम वितरण करवा सारा पृथ्वी प्रभुपाद महाराज के इच्छा तांकर पुस्तक विशेष भाव भगवद गीता बहु भाव प्रसारित हो प्रचारित हूँ प्रसार हो भगवद गीता तेणु आमे आमर जो रही भक्त मैंने अच्छा सब गीता प्रसार बहुत साहय कर सुशांत प्रभु आशीष प्रभु इन आपण को प्रबोधन देवे केमी आम ये गीता प्रचार करवा आम मध्य आम तरफ किसी साहय करवा भगवान रामचंद्र जो भाव सेतुबंध जो निर्माण होता से समय हनुमान इत्यादि बहुत विराट विराट पत्थर आणुते कि छोट छोट गुंडीचु मूषा से साय कर तेणु भगवान आऊसी देते से गुंडीचु मूषार एपर्तंत चिह्न रही तेणु आम से भाव में गुंडीचु मूषा हिसाब से किसी सेवा करवा आज गीता माराथन में जोगदेवा प्रभुपाद कृपा प्राप्त हवा तेणु प्रथम आम जाना पड़ो भगवद गीता को आम निजे बुझा पड़ो पढ़ाक पड़ो तापर आम प्रचार करवा तेणु ये गीता भगवान अवश्य अधघंटाए 45 मिनिट सब कहीदे भगवान अर्जुन को किंतु आम 45 वर्ष लगे आम बुझीपर ना ये गीतार एत ज्ञान रही अर्थ रही अनेक कथा रही गीतार तथा आम घंटाटे भितर आम कि गीता संक्षेप वर्णना करवा गीता विषय तेणु गीता महात्म्य वर्णना कर स्कंद पुराण गीता महात्म्य रही गीता महात्म्य वर्णना कर गीता सुखिता कर्तव्यम किमन्य शास्त्र विस्तरी जा स्वयं पद्मनाभस्य मुख पद्मात्मनिश्रुतम गीता ए सुगीता भगवान यहाँ गान कर भगवान गीत भगवान ठार आ ज्ञानी अच्छा जिते बड़ ज्ञानी हूँ से मानकर ज्ञान भगवान प्रदान करगवदगीता 15 अध्याय 15 श्लोक आसला ये सर्वस चाहंग हृदय सन्निविष्टो मथा स्मृतिर ज्ञानम अपहनम च समस्त हृदय भगवान रही भगवान समस्ते स्मृति प्राप्त हो ज्ञान प्राप्त होस्मृति मत प्राप्त हो तेणु जिते बड़ ज्ञानी हूँ जिते बड़ वैज्ञानिक हूँ आज जो मैंने सब नोबेल प्राइज पाई ज्ञान भगवान प्रदान करेणु भग भग कह ऐश्वर्य छटी ऐश्वर्य रही गोटे ऐश्वर्य हूँ भगवान ज्ञान भगवान ज्ञान असीम ज्ञान रही अर्जुन को से ज्ञान दे जो ज्ञान द्वारा से युद्ध करे तेणु बेस ज्ञान देना अर्जुन को जदिव से शास्त्र सार कही तथापि से कहुए से ज्ञान से प्रदान कले जहाद्वारा कि अर्जुन जो प्रथम कहले प्रथम अध्याय कथा आसला वर्तमान अर्जुन प्रथम कहले प्रभु मु युद्ध करी ना कारण प्रकृति अर्जुन चाहूल युद्ध करने भगवान चिंता पड़गला अर्जुन तो युद्ध करेंगे केमी कथा कह भगवद गीता तेणु आम देखिए भगवद गीता प्रथम अध्याय जितेबले प्रथम कौरव मान पक्ष 10 दिन पर कथा यहाँ रही युद्ध आरंभ हो गला 10 दिन पर धृतराष्ट्र पचार संजय को ଧୃତରାଷ୍ଟ୍ରଙ୍କ ପିତା ବ୍ୟାସଦେବ ଯିଏକି ଭଗବାନଙ୍କର ଅବତାର, ସେ ଆସିଲେ ଧୃତରାଷ୍ଟ୍ରଙ୍କୁ ଆସି କହିଲେ ଯେ ଯୁଦ୍ଧ ଆରମ୍ଭ ହେବ, ତୁମକୁ ମୁଁ ପ୍ରଦାନ କରିବି, ଦିବ୍ୟ ଚକ୍ଷୁ ପ୍ରଦାନ କରିବି। କିନ୍ତୁ ଧୃତରାଷ୍ଟ୍ର କହିଲେ ମୁଁ ଆଉ ଏଇସବୁ ଯୁଦ୍ଧରେ ମୋର ନିଜ ବନ୍ଧୁ ଜ୍ଞାତି କୁଟୁମ୍ବ ଏମାନଙ୍କର କାହିଁକି ବିନାଶ ଦେଖିବି, ମୋର ସେକ୍ରେଟେରୀ ରହିଛନ୍ତି, ସଚିବ ରହିଛନ୍ତି ସଞ୍ଜୟ, ତାଙ୍କୁ ପ୍ରଦାନ କରନ୍ତୁ। ତେଣୁ ସଞ୍ଜୟଙ୍କୁ ସେ ପ୍ରଦାନ କଲେ ଦିବ୍ୟ ଚକ୍ଷୁ, ଯାହାଦ୍ୱାରା କି ସେ ରହିଥିଲେ ହସ୍ତିନାପୁରରେ, କିନ୍ତୁ ଯୁଦ୍ଧ ଚାଲିଥିଲା କୁରୁକ୍ଷେତ୍ରରେ। ହସ୍ତିନାପୁର ରହି କୁରୁକ୍ଷେତ୍ରରେ କ'ଣ ହେଉଛି ଦେଖୁଥିଲେ ଟେଲିଭିଜନ, ଟେଲିଭିଜନ ସେ ପ୍ରାପ୍ତ ହୋଇଥିଲେ, ଶୁଣୁଥିଲେ ଏବଂ ଦେଖୁଥିଲେ। ତେଣୁ ଏ ଭଗବତ ଗୀତା ଏ ଯେଉଁ ରହିଛି, ସମସ୍ତ ବେଦର ସାର, ସମସ୍ତ ଉପନିଷଦର ସାର ଏ ଭଗବତ ଗୀତା। ସେମାନଙ୍କ ପାଇଁ କୁହାଯାଇଛି ଯେଉଁମାନେ ଉନ୍ନତ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ, ଯେଉଁଭଳି ଭାବରେ ଶ୍ରୁତି ଇତ୍ୟାଦି ବେଦ ଉପନିଷଦ ଇତ୍ୟାଦି ଭାଗବତ ବର୍ଣ୍ଣନା କରାଯାଇଛି ସେ କଥା, ଯେ ଯେଉଁମାନେ ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୈନ ଶ୍ରୁତି ଗୋଚରା, ଯେଉଁମାନେ ଟିକିଏ ଉନ୍ନତ ଶ୍ରେଣୀର ନୁହନ୍ତି, ସେମାନେ ଏ ଶ୍ରୁତି ବା ବେଦକୁ ବୁଝିପାରିବେ ନାହିଁ। ସେଥିପାଇଁ ବ୍ୟାସଦେବ ଚିନ୍ତା କରି ତାଙ୍କ ପାଇଁ ମହାଭାରତ ରଚନା କଲେ। ମହାଭାରତ, ମହାଭାରତରେ ବର୍ଣ୍ଣନା କରାଯାଏ, ମହାଭାରତ ଯେତେବେଳେ ଚିନ୍ତା କରୁଛନ୍ତି ବ୍ୟାସଦେବ ରଚନା କରିବା ପାଇଁ, କିଏ ଲେଖିବେ, ସେ ଡିକ୍ଟେସନ ଦେବେ, ସେ କହିବେ କିଏ ଲେଖିବେ, କିଏ ଲେଖିବେ। ତେଣୁ ଗଣେଶଜୀଙ୍କୁ, ଗଣେଶଙ୍କୁ ଆହ୍ୱାନ କରାଗଲା, ତାଙ୍କୁ ନିମନ୍ତ୍ରଣ କରାଗଲା। ତେଣୁ ଗଣେଶଜୀ କହିଲେ ଠିକ୍ ଅଛି ମୁଁ ଲେଖିବି, କିନ୍ତୁ ଗୋଟିଏ କ'ଣ ସର୍ତ୍ତରେ ଲେଖିବି ନା କ'ଣ, ନା ମୁଁ ଯଦି ଲେଖିବି ମୋର ଲେଖନୀ ବନ୍ଦ ହେବ ନାହିଁ, ଯେଉଁଠି ବନ୍ଦ ହେବ ମୁଁ ଆଉ ଲେଖିବି ନାହିଁ। ବ୍ୟାସଦେବ କହିଲେ ଠିକ୍ ଅଛି ଆପଣ ଲେଖିବେ, କିନ୍ତୁ ଗୋଟିଏ ସର୍ତ୍ତରେ ଲେଖିବେ ନା କ'ଣ, ନା ଆପଣ ଯେଉଁ ଲେଖିବେ ତାକୁ ବୁଝିକି ଲେଖିବେ, ସେମିତି ଲେଖିଦେବେନି ଯାହା ବୁଝିକି ଲେଖିବେ। ତେଣୁ ବ୍ୟାସଦେବ ଏ ସମସ୍ତ ଶାସ୍ତ୍ରର ସାର 60 ଲକ୍ଷ ଶ୍ଳୋକ ରଚନା କରିଥିଲେ ମହାଭାରତ, 60 ଲକ୍ଷ ଶ୍ଳୋକ। ତେଣୁ ଯେତେବେଳେ ଦେବତାମାନେ ଜାଣିଲେ ଏଇଭଳି ଭାବରେ ମହାଭାରତ ରଚନା କରାଯାଉଛି, ତେଣୁ ସେମାନେ ଆସି ପ୍ରାର୍ଥନା କଲେ, ତେଣୁ ତାଙ୍କୁ ଦିଆଗଲା 30 ଲକ୍ଷ ଶ୍ଳୋକ। ତାପରେ ପିତୃଲୋକମାନେ ଆସି ପ୍ରାର୍ଥନା କଲେ, ତେଣୁ ତାଙ୍କୁ ଦିଆଗଲା 15 ଲକ୍ଷ ଶ୍ଳୋକ। ତାପରେ ଆସିଲେ ଗନ୍ଧର୍ବମାନେ, ସେମାନେ ପ୍ରାର୍ଥନା କଲେ ଆମକୁ କିଛି ପ୍ରଦାନ କରନ୍ତୁ, ତାଙ୍କୁ ଦିଆଗଲା 14 ଲକ୍ଷ ଶ୍ଳୋକ। ଏଇଭଳି ଭାବରେ 15, 30, 15, 14 ଏଇଭଳି ଭାବରେ 69 ଲକ୍ଷ ଶ୍ଳୋକ ଚାଲିଲା। ଆଉ ଗୋଟିଏ ଲକ୍ଷ ରହିଲା, ସେ ହେଉଛି ମାନବ ସମାଜ ପାଇଁ, ଆମମାନଙ୍କ ପାଇଁ ରହିଛି 1 ଲକ୍ଷ ଶ୍ଳୋକ ମହାଭାରତରେ। ତେଣୁ ସେଥିରେ କୁହାଯାଏ 18,800 କୁଟ ରହିଛି, 18,800 କୁଟ ପ୍ରଶ୍ନ ରହିଛି, ଯେଉଁଟାକୁ ବୁଝିବା ପାଇଁ ଲାଗିଗଲା ଗଣେଶଜୀଙ୍କୁ ସମୟ ଲାଗିଲା। ଆମେ ଗୋଟିଏ କୁଟ କଥା କହିବା, ସେଠି କୁହାଯାଉଛି ଯେ ଏଭଳି ଜଣେ ଅଛନ୍ତି ବ୍ୟକ୍ତି ଯାହାଙ୍କ ଶରୀରରୁ ଗୋଟେ ପଦାର୍ଥ ବାହାରିଛି ଯେଉଁଠୁ ପବିତ୍ର, ଏଭଳି ଗୋଟେ ବସ୍ତୁ ଅଛି ଯାହାକି ଜଣଙ୍କର ଉଚ୍ଛିଷ୍ଟ ସେଇଟା ପବିତ୍ର, ଏଭଳି ଗୋଟେ ସ୍ଥାନ ଅଛି ପବିତ୍ର ସ୍ଥାନ ଯେଉଁଠି ମଳ ଇତ୍ୟାଦି ଥିଲେ ମଧ୍ୟ ସେଇଟା ପବିତ୍ର, ଏଭଳି ଗୋଟେ ଶରୀର ମୃତ୍ୟୁ ଶରୀର ଗୋଟେ ବସ୍ତୁ ଅଛି ଯେଉଁଟା ମୃତ୍ୟୁ ଶରୀରରୁ ବାହାରୁଛି କିନ୍ତୁ ସେଇଟା ପବିତ୍ର, ଏଭଳି ଗୋଟେ ବସ୍ତୁ ଅଛି ଯେଉଁଟା ବାନ୍ତି ଜଣଙ୍କର ବାନ୍ତି କିନ୍ତୁ ସେଇଟା ବହୁତ ପବିତ୍ର। ତେଣୁ ଏସବୁ କୁଟ ଆପଣମାନେ ମଧ୍ୟ ଚିନ୍ତା କରନ୍ତୁ, ଆମେ ଲାଷ୍ଟକୁ ଆନ୍ସର୍ ଦେବା। ବର୍ତ୍ତମାନ ଆମେ ବର୍ତ୍ତମାନ ଭଗବତ ଗୀତା ଆରମ୍ଭ କରିବା। ତେଣୁ ଏଇ ଯେଉଁ 100 ଶ୍ଳୋକ ରହିଛନ୍ତି, ଏ 100 ଶ୍ଳୋକ ମହାଭାରତରେ 18 ପର୍ବରେ ବର୍ଣ୍ଣନା କରାଯାଇଛି, ସମସ୍ତଙ୍କୁ ବୁଝିବା ପାଇଁ ଏଇଟା ବ୍ୟବସ୍ଥା କରାଯାଇଛି। ତେଣୁ ଏ ଯେଉଁ ମହାଭାରତରେ 18 ପର୍ବରେ ଏ ଭଗବତ ଗୀତା ଭୀଷ୍ମ ପର୍ବର 25-42 ଏହି 18 ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି। ତେଣୁ ଏ ଗୀତା ଆରମ୍ଭରେ କୁହାଯାଉଛି ଧୃତରାଷ୍ଟ୍ର ପଚାରୁଛନ୍ତି ସଞ୍ଜୟକୁ, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସଭା ମାମକ ଆପଣମାନେ ଯଦି ଚାହିଁବେ ଆପଣମାନେ ମଧ୍ୟ ଉଚ୍ଚାରଣ କରିପାରିବେ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସଭା ମାମକ ପାଣ୍ଡବାଶ୍ଚୈବ କିମ କୁର୍ବତ ସଞ୍ଜୟ। ଏଠୁ ଆରମ୍ଭ ହେଲା ଭଗବତ ଗୀତା। ତେଣୁ ଯେତେବେଳେ ଭଗବାନ ଧୃତରାଷ୍ଟ୍ର ପଚାରୁଛନ୍ତି ଧର୍ମକ୍ଷେତ୍ର ସ୍ଥାନର ମହାତ୍ମ୍ୟ ରହିଛି, ଯେକୌଣସି କାର୍ଯ୍ୟରେ ସ୍ଥାନର ମହାତ୍ମ୍ୟ ରହିଛି। ଆଜି ଆମେ ଏ ମନ୍ଦିରରେ କଥା କହୁଛେ ଭଗବତ କଥା, ଯେଉଁ ହାଟରେ ଯଦି କହିବା ତା'ର ମୂଲ୍ୟ ରହିବ ନାହିଁ। ତେଣୁ ଏ ସ୍ଥାନର ମହାତ୍ମ୍ୟ ରହିଛି। ତେଣୁ ଧର୍ମକ୍ଷେତ୍ର ସେ କୁରୁକ୍ଷେତ୍ର ରହିଛି, ରହିଛି ପୁରାଣ ଇତିହାସ ରହିଛି। ଜଣେ ରାଜା କୁରୁ ସେଠି ବହୁତ ପ୍ରକାର ଧର୍ମ ଆଚରଣ କରିଥିଲେ, ତେଣୁ ସେଇଟା ଧର୍ମକ୍ଷେତ୍ର ବୋଲି କୁହାଯାଏ। କୁରୁକ୍ଷେତ୍ର ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଧୃତରାଷ୍ଟ୍ର ମହାରାଜଙ୍କର ଚିନ୍ତା ପଡ଼ିଯାଉଛି ସେଇଟା ଧର୍ମକ୍ଷେତ୍ର। ସେ ବହୁତ ଅଧର୍ମ କାର୍ଯ୍ୟ କରିଛନ୍ତି, ଅନ୍ତିମରେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯେଉଁ ଘର ନିର୍ମାଣ କରିଥିଲେ ବହୁତ ପ୍ରକାର ଅଧର୍ମ କାର୍ଯ୍ୟ କରିଛନ୍ତି। ଆଉ ଏ କୌରମାନେ ଏ ଧର୍ମକ୍ଷେତ୍ରରେ କ'ଣ ବିଜୟ ଲାଭ କରିପାରିବେ? ତେଣୁ ପ୍ରଥମେ ତାଙ୍କର ଜୁହାରୁ ଏହି ଶବ୍ଦ ଉଚ୍ଚାରଣ ହେଲା ଧର୍ମକ୍ଷେତ୍ର, ତାଙ୍କର ଭୟ ଆସିଗଲା ଧର୍ମକ୍ଷେତ୍ର। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସଭା, ଯୁଦ୍ଧ କରିବା ପାଇଁ ଉପସ୍ଥିତ ହୋଇଛନ୍ତି ସମବେତା ଯୁଜୁତ୍ସଭା। ମାମକା ପାଣ୍ଡବା ଶୈବ ତାଙ୍କର ଭାବ ପ୍ରକାଶ ହୋଇଗଲା। ମାମକା କହିଲେ କୌରବମାନେ ତାଙ୍କର ନିଜ ପୁତ୍ର ବୋଲି କହୁଛନ୍ତି, ଶୈବ ପୁତ୍ର ଏମାନେ ମୋର ନିଜ ପୁତ୍ର ମାମକା, ଏବଂ ପାଣ୍ଡବ ଏମାନେ ମୋର ଭାଇର ପୁତ୍ର, ଏମାନେ ମୋର ପୁତ୍ର ନୁହନ୍ତି, ଏମାନେ ଅଲଗା। ଏଇ ଭାବ ଆସିଛି ଦ୍ୱେଷ ଭାବ ବା ତାଙ୍କ ପ୍ରତି ବିଦ୍ୱେଷ ଭାବ ବା ଅଲଗା ଭାବ ରହିଛି, ଏ ଭାବ ପ୍ରକାଶିତ ହୋଇଗଲା। ମାମକା ପାଣ୍ଡବା ଶୈବ କିମ କୁର୍ବତ ସଞ୍ଜୟ, ଅତୀତ କାଳରେ କୁହାଯାଇଛି ମାନେ ଅଲରେଡ଼ି ଯୁଦ୍ଧ ଆରମ୍ଭ ହୋଇଗଲାଣି। ତେଣୁ କ'ଣ କଲେ ସିଏ, କିମ କୁର୍ବତ କ'ଣ କଲେ? ତେଣୁ ଏ ଯେତେବେଳେ ପ୍ରଶ୍ନ ପଚାରିଲେ ସଞ୍ଜୟ ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏଇଠୁ ଆରମ୍ଭ ହେଉଛି ଭଗବତ ଗୀତା। ଏ ପ୍ରଥମ ଅଧ୍ୟାୟ ହେଉଛି ଅର୍ଜୁନ ବିଷାଦ ଯୋଗ। ତେଣୁ ଆମେ ତ ଗୋଟିଏ ଗୋଟିଏ ପ୍ରଶ୍ନ ଗୋଟିଏ ଗୋଟିଏ ଶ୍ଳୋକ କହିବା ନାହିଁ, ଆମେ ସଂକ୍ଷେପରେ କହିବା। ତେଣୁ ଇଏ ସଞ୍ଜୟ କହୁଛନ୍ତି ଯେଉଁ ପାଣ୍ଡବ ପକ୍ଷ ଯେଉଁ ସୈନ୍ୟ ଯେଉଁ ରହିଛି କୁରୁକ୍ଷେତ୍ରରେ, ଗୋଟିଏ ପଟେ ରହିଛନ୍ତି 11 ଅକ୍ଷୌଣୀ ସୈନ୍ୟ, ଗୋଟିଏ ଅକ୍ଷୌଣୀ ସୈନ୍ୟଙ୍କର ସଂଖ୍ୟା ହେଉଛି 218,700, ଏ ହେଉଛି ଗୋଟିଏ ଅକ୍ଷୌଣୀ ସୈନ୍ୟର ସଂଖ୍ୟା। ତା'ଦେଲେ କ'ଣ ପଦାତିକ ଅଛନ୍ତି, ଅଶ୍ୱାରୋହୀ ଅଛନ୍ତି, ଗଜାରୋହୀ ଅଛନ୍ତି, ଏଭଳି ଭାବରେ ସବୁ ମିଶିକିରି 218,700 ସୈନ୍ୟ ଗୋଟିଏ ଅକ୍ଷୌଣୀ। ତେଣୁ କୌରବ ପାଖରେ ଅଧିକ ସୈନ୍ୟ ରହିଛନ୍ତି 11 ଅକ୍ଷୌଣୀ ସୈନ୍ୟ, କିନ୍ତୁ ତଥାପି ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୌଣୀ ସୈନ୍ୟ ରହିଛନ୍ତି, କିନ୍ତୁ ତଥାପି ଦୁର୍ଯ୍ୟୋଧନଙ୍କର ଭୟ ଆସିଗଲା। ତେଣୁ ଦୁର୍ଯ୍ୟୋଧନ ପ୍ରଥମେ ଗାଇକରି ଗୁରୁଙ୍କ ପାଖକୁ ଯାଇ ଦ୍ରୋଣାଚାର୍ଯ୍ୟ ପାଖରେ ସେ କହୁଛନ୍ତି ଯେ ଏଇଭଳି ଭାବରେ ଏମାନେ ସବୁ ପାଣ୍ଡବମାନଙ୍କର ସୈନ୍ୟମାନଙ୍କର ବିଷୟରେ କହୁଛନ୍ତି, ଭୟ କରିଯାଉଛନ୍ତି, ଏବଂ ନିଜ ସୈନ୍ୟମାନଙ୍କ ବିଷୟରେ ମଧ୍ୟ କହୁଛନ୍ତି। ତେଣୁ ଭୀଷ୍ମ ଦେଖିଲେ ଯେତେବେଳେ ଦୁର୍ଯ୍ୟୋଧନ ତାଙ୍କର ବହୁତ ଭୟ ଆସିଯାଇଛି, ତେଣୁ ତାଙ୍କୁ ଆନନ୍ଦ ଦେବା ପାଇଁ ଭୀଷ୍ମଦେବ ଶଙ୍ଖନାଦ କଲେ। ତସ୍ୟ ସଞ୍ଜନୟନ ହର୍ଷଂ କୁରୁବୁଦ୍ଧଂ ପିତାମହ ସିଂହନାଦ ବିନୋଦଚ୍ଚୈ ଶଙ୍ଖଦଧୁ ପ୍ରତାପବାନ। ବହୁତ ଭୀଷଣ ଶବ୍ଦ ହେଲା ବୋଲି କୁହାଯାଉଛି। ସଘୋଷ ସେ ଯେଉଁ ଭୀଷଣ ଶଙ୍ଖନାଦ କଲେ, ସବୁ ସେନାମାନେ ବହୁତ ଯେଉଁ ମୁଖ୍ୟ ସେନାମାନେ ସେମାନେ ସମସ୍ତେ ମିଶିକି ଶଙ୍ଖନାଦ କଲେ। କୌରବ ପକ୍ଷର ପ୍ରଥମେ କୌରବ ପକ୍ଷ ଶଙ୍ଖନାଦ କଲେ, କିନ୍ତୁ ସେ ଯେଉଁ ଶଙ୍ଖନାଦ କଲେ, ଆମେ ଯଦି ବର୍ତ୍ତମାନ ଚକ୍ରନାଦ ହେଉଛି ଆମର ବର୍ତ୍ତମାନ ମନ୍ଦିର କାର୍ଯ୍ୟକ୍ରମ ଚକ୍ରନାଦ ହେଉଛି, ଚକ୍ରର ଶବ୍ଦ ଆସୁଛି, ସେଇଭଳି ଭାବରେ ଶଙ୍ଖନାଦ ଯେଉଁ ହେଲା ଭୀଷଣ ସଶବ୍ଦ ତୁମୂଳ ଭବେତ୍, ସେ ଶବ୍ଦ ବହୁତ ଭୂଷଣ ଶବ୍ଦ ହେଲା, ତୁମଳ ଶବ୍ଦ ହେଲା। ଆମେ ଏଇ ପ୍ରସଙ୍ଗରେ ଗୋଟେ କଥା କହିବା, ରାମଜୀଙ୍କର ମହିମା ଏଇଠି ରହିଛି ମନ୍ଦିରରେ। ଯଦିଓ ଚକ୍ରର ଶବ୍ଦ ଆସୁଛି, କିନ୍ତୁ ଏଠି ନିକଟରେ ଯେଉଁ ରହିଛି ଟ୍ରେନ୍ ଲାଇନ୍ ରହିଛି, ଟ୍ରେନ୍ ଶବ୍ଦ, ଟ୍ରେନ୍ର ହର୍ନ ଶବ୍ଦ ଟିକେ ଆସୁନାହିଁ। ଯେମିତି ଜଗନ୍ନାଥ ମନ୍ଦିରରେ ସମୁଦ୍ରର ଶବ୍ଦ ଆସେ ନାହିଁ ମନ୍ଦିର ଭିତରକୁ, ସେହିଭଳି ଭାବରେ ଏଠି ମଧ୍ୟ ଆପଣ ଦେଖିବେ ଏ ପାଖରେ ଟ୍ରେନ୍ ସବୁ ଯାଉଛି, କିନ୍ତୁ ଟ୍ରେନ୍ ହର୍ନ ଦେଉଛି, ନଦୀ ଅଛି, ନଦୀର ଶବ୍ଦଟା ବେଶୀ ହେଉଛି, କିନ୍ତୁ ଆମର ଏଠି ଶବ୍ଦ ହୁଏ ନାହିଁ। ଇଏ ରାମଜୀଙ୍କର ମହିମା। ତେଣୁ ଯାହା ହଉ, ସିଏ ଯେଉଁ ଶବ୍ଦ କଲେ ସଶବ୍ଦ ତୁମୂଳ ଭାବେ ଭୀଷଣ ଶବ୍ଦ ହେଲା, ଖାଲି ଏତିକି କହିଲେ ସଞ୍ଜୟ। କିନ୍ତୁ ସେ ଶବ୍ଦ ଦ୍ୱାରା ପାଣ୍ଡବମାନଙ୍କ ଉପରେ କିଛି ପ୍ରଭାବ, ସେ କଥା କିଛି କହିଲେ ନାହିଁ। ସଶବ୍ଦ ତୁମୂଳ ଭାବେ, ତେଣୁ ତଥା ଶ୍ୱେତୈ ହେ ଯୁକ୍ତୈ ମହତି ଚନ୍ଦନେ ସ୍ଥିତୁ ମାଧବ ପାଣ୍ଡବ ସୈବ ଦିବ୍ୟ ସକ୍ଷମ ପଦଧ୍ମତୁ। ବହୁତ ବର୍ଷ ତଳେ ମୁଁ ଯେତେବେଳେ ଏଇ କେନ୍ଦ୍ରରେ ଭଗବତ ଗୀତା ପ୍ରଥମ ଥର କହିଥିଲି, ଏଇ ଶ୍ଳୋକଟି କହିଥିଲି, ମୋର ମନେ ଅଛି। ସେଥିପାଇଁ ଯେତେବେଳେ ପାଣ୍ଡବମାନେ ଶଙ୍କନାଦ କଲେ, ଏ କୌରବମାନେ ଶଙ୍କନାଦ କଲେ, ପାଣ୍ଡବମାନେ ମଧ୍ୟ ଶଙ୍କନାଦ ଆରମ୍ଭ କଲେ, ପ୍ରଥମ କୌରବମାନେ ଶଙ୍କନାଦ କଲେ। ତଥା ଶ୍ୱେତୈ ହେ ଯୁକ୍ତୈ, ଶ୍ୱେତ ଧଳା ହସ୍ୱ ଯୁକ୍ତ ରଥରେ ଏ ଶ୍ୱେତୈ ହେ ଯୁକ୍ତୈ ମହତି ଚନ୍ଦନେ ସ୍ଥିତୁ, ଏ ବହୁତ ମହାନ ରଥ ଏଇଠି ଥିଲେ ମାଧବ ପାଣ୍ଡବ ଶୈବ ଦିବ୍ୟ ସକ୍ଷ୍ମ ପ୍ରଦନ୍ତୁ। ଦିବ୍ୟ ଶଙ୍ଖ, ତାଙ୍କର ଶଙ୍ଖକୁ ଦିବ୍ୟ କୁହାଯାଇଛି, ଏଇଥିରୁ ଜଣାପଡ଼ୁଥିଲା ଏମାନେ ଜିତିବେ। ଅନେକ ସବୁ ସୂଚନା ଦିଆଯାଉଛି, ତାଙ୍କର ଯେଉଁ ସୂଚନା ରହିଛି ସେମାନେ ହାରିବେ ବୋଲି ସୂଚନା ଦିଆଯାଇଛି, ଏମାନେ ଜିତିବେ ବୋଲି ସୂଚନା ସବୁ ରହିଛି, ଆମେ ଏତେ ବିସ୍ତାର ଭାବରେ କହିବା ନାହିଁ। ତେଣୁ ଯେଉଁ ଦିବ୍ୟ ସକ୍ଷମ ପ୍ରଦନ୍ତୁ, ଯେଉଁ ଦିବ୍ୟ ଶଙ୍ଖ ନାଚ କଲେ, ସେଥିରେ କୁହାଯାଇଛି ସଘୋଷ ଧାତରାଷ୍ଟ୍ରାଣାଂ ହୃଦୟାନି ବେଦାରାୟତ। ସେ ଯେଉଁ ଘୋଷ ଯେଉଁ ଶବ୍ଦ ହେଲା ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ଯେ ଆପଣଙ୍କ ପୁତ୍ରମାନଙ୍କର ହୃଦୟ ବିଦାରଣ ହୋଇଗଲା। ସଘୋଷ ଧାତରାଷ୍ଟ୍ରାଣାଂ ହୃଦୟାନି ବେଦାରାୟତ। ତେଣୁ ଏହି ପ୍ରସଙ୍ଗରେ ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ବହୁତ କୌରବ ପକ୍ଷ ସୈନ୍ୟମାନଙ୍କର ଏତେ ଖାଲି ଭୟ ହେଲା ତାହା ନୁହଁ, ଏକ ଦୁଇ ମଧ୍ୟ ହୋଇଗଲା ସେଠି ସେ ଯୁଦ୍ଧ କ୍ଷେତ୍ରରେ। ତେଣୁ ସେହି ସମୟରେ ଅଥ ବ୍ୟବସ୍ଥିତାନ ଦୃଷ୍ଟୁଆ, ଯେତେବେଳେ ଶଙ୍ଖନାଦ ହୋଇଗଲା, ତାପରେ ପୁଣି ଯେତେବେଳେ ସମସ୍ତେ ସ୍ଥିର ହେଲେ, ଅଥ ବ୍ୟବସ୍ଥିତାନ ଦୃଷ୍ଟୁଆ ଧାତରାଷ୍ଟ୍ରାନ କପି ଧ୍ୱଜ ପ୍ରଭୃତି ଶାସ୍ତ୍ର ସମ୍ପାଦ ଧନୁରୁଦ୍ୟମ ପାଣ୍ଡବ। ପାଣ୍ଡବ କହିଲେ କିଏ କ'ଣ, ଅର୍ଜୁନ ଧନୁରୁଦ୍ୟମ, ଧନୁ ଧରିକି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ଶଙ୍ଖନାଦ ହୋଇଗଲା, ତେଣୁ ଯୁଦ୍ଧ ଆରମ୍ଭ ହୋଇଯିବ, ତେଣୁ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ ଉଦ୍ୟମ। ତାକୁ ଦେଖିକିରି ଭଗବାନଙ୍କର ଭୟ ଆସିଗଲା, ଭଗବାନ ଚିନ୍ତା କଲେ ଏ ତ ଅର୍ଜୁନ ସମସ୍ତଙ୍କୁ ମାରି ଗଦା କରିଦେବ ସବୁକୁ। ଯାହା ହଉ, ଭଗବାନ ଏ ଅର୍ଜୁନ ବିଷାଦ ଯୋଗ, ଅର୍ଜୁନଙ୍କର ବିଷାଦ ନଥିଲା, ଭଗବାନ ସେ ବିଷାଦ ପ୍ରଦାନ କଲେ, କାହିଁକି ତାକୁ ପୂର୍ବରୁ କହିଲେ ଧନୁରୁଦ୍ୟମ ପାଣ୍ଡବ, ଧନୁ ଧରିକିରି ଯୁଦ୍ଧ କରିବା, ଗାଣ୍ଡିବ ଧନୁ ପ୍ରସିଦ୍ଧ ଗାଣ୍ଡିବ ଧନୁ, ଇଏ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। ତେଣୁ ଯୁଦ୍ଧ କରିବେ ସେତେବେଳେ ତାଙ୍କର ମନରେ ଭାବନା ଆସିଲା ଯେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପମ୍ୟ ଅଚ୍ୟୁତ, ହେ ଅଚ୍ୟୁତ ଭଗବାନ ତାଙ୍କର ଡ୍ରାଇଭର, ଭଗବାନ ତାଙ୍କର ସାରଥି ହୋଇକି ରହିଛନ୍ତି, ତେଣୁ ଅଚ୍ୟୁତ ଶବ୍ଦ ବ୍ୟବହାର କରିଛନ୍ତି ସେ ଭଗବାନ, ଯାହା ହେଲେ ମଧ୍ୟ ସେ ଭଗବାନ, ସେ ତାଙ୍କର ତାଙ୍କର ପୋଜିସନରୁ ତାଙ୍କର ପଦରୁ କେବଳ ଚ୍ୟୁତ ହୁଏ ନାହିଁ, ଚ୍ୟୁତ ହୁଅନ୍ତି ନାହିଁ ସେ, ସେଥିପାଇଁ ଅଚ୍ୟୁତ ତାଙ୍କର ନାମ। ଆମେ ସବୁ ଚ୍ୟୁତ ହୋଇଯାଇଛେ, ଏ ପନ୍ଦର ଅଧ୍ୟାୟରେ ଆସିବା କଥା, ଆମେ ସବୁ ଚ୍ୟୁତ, ଆମର ସବୁ ବିଚ୍ୟୁତ ହୋଇଯାଇଛି, ଆମକୁ କୁହାଯାଉଛି କ୍ଷର, ଆମେ ହେଉଛି କ୍ଷର, ଆମର ପତନ ହୋଇଯାଇଛି, କିନ୍ତୁ ଭଗବାନଙ୍କର କେବଳ ପତନ ହୁଏ ନାହିଁ। ତେଣୁ ତାଙ୍କୁ ସେ ସମ୍ବୋଧନ କଲେ, ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଯାହା ମାନେ କାହିଁକି ନା ମୁଁ ଦେଖିବି, ମୋର ଯୁଦ୍ଧ କରିବାର କୌଶଳ ଟାର୍ଗେଟ୍ କରିବି, କେମିତି ସିକ୍ସର ମାରିବି, କେଉଁଠି ଚକା ମାରିବି, କେଉଁଠି ଚକା ମାରିବି, ଏଭଳି ଭାବରେ ସେ ଚିନ୍ତା କରି କହୁଛନ୍ତି ଅର୍ଜୁନ ଭଗବାନଙ୍କୁ କହୁଛନ୍ତି। ତେଣୁ ଭଗବାନ ଆଜ୍ଞା ପାଇକିରି ଭଗବାନ କ'ଣ କଲେ ନା, ଭଗବାନ ନେଇଗଲେ ରଥକୁ ନେଇଗଲେ, ସେନୋର ଉଭୟ ଭୀଷ୍ମ ଦ୍ରୋଣ ପ୍ରମୁଖଥ ସର୍ବ ଏବେ ମହାରଥା, ଭୀଷ୍ମ ଦ୍ରୋଣ କୌରବ ପକ୍ଷରେ ଯେଉଁ ରହିଛନ୍ତି ତାଙ୍କର ମୁଖ୍ୟ ହେଲେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ, ଆହୁରି ସବୁ ଅଛନ୍ତି କର୍ଣ୍ଣ ଇତ୍ୟାଦି ସବୁ ରହିଛନ୍ତି, ତାଙ୍କ ସାମ୍ନାରେ ରଖିଦେଲେ, ରଖିଦେଇକରି ଭଗବାନ କହିଲେ ସମବେତ ଦେଖ ଅର୍ଜୁନ ଦେଖ ସମବେତାନ କୁରୁନେତି ଆଙ୍ଗୁଠି ଦେଖେଇ ଦେଖେଇଦେଲେ ଆମର ଆଚାର୍ଯ୍ୟ କହନ୍ତି ଯେତେବେଳେ ଆଙ୍ଗୁଠି ଦେଖି କହିଦେଲେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା। ତା ପୂର୍ବରୁ ବହୁତ ଥିଲା ଯୁଦ୍ଧ କରିବା ପାଇଁ ବହୁତ ଉତ୍ସାହ ଥିଲା, କିନ୍ତୁ ଭଗବାନ ଚାହୁଁଥିଲେ ଅର୍ଜୁନ ଯୁଦ୍ଧ ନ କରନ୍ତୁ, କାହିଁକିନା ଅର୍ଜୁନ ଯଦି ଯୁଦ୍ଧ କରିବେ ତାହେଲେ ଧର୍ମ ଏ ଯେଉଁ ଗୀତାର ଜ୍ଞାନ କେମିତି ଦିଆଯିବ। ଏହି ଉପଯୁକ୍ତ ସମୟ ଭଗବାନ ଏଭଳି କାର୍ଯ୍ୟ କରନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଦୁଇ ପକ୍ଷ ସଂକଳାହତ ହୋଇଗଲା, ପୁଣି କେତେ ସମୟ ଥିଲା ସେ ଭଗବାନ କହିଲେ ଭଗବତ ଗୀତା, ଖାଲି ଗୀତା କହିଲେ ନାହିଁ ତାହା ନୁହଁ, ଭଗବାନ ମଧ୍ୟ ମାନେ ରିଭିଜନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। କ'ଣ ମୁଁ ସବୁ କହୁଛି ଆଉ ଥରେ କହିବି, ରିଭିଜନ ନୁହଁ, ପୁଣି ଥରେ ଆଉ କହିବି, ଏ ଅନ୍ତିମରେ ଆସିବ ସେ କଥା। ତେଣୁ ଭଗବାନ, ଇଏ ହେଉଛି ଭଗବାନଙ୍କର ଭଗବତ୍ତା, ସବୁକିଛି କରିପାରିବେ ସିଏ। ତେଣୁ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା। ତେଣୁ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଷାଦ ଯୋଗ, ଅର୍ଜୁନ ଯାହା ସବୁ କହିବେ ମୋହଗ୍ରସ୍ତ ହେଇକି ସେ କଥା କହିବେ, ଅନ୍ତିମରେ ତାଙ୍କ ମୋହ ନଷ୍ଟ ହେବ, ଏଇ ଗୀତାର ଜ୍ଞାନ ପ୍ରାପ୍ତ ହେଇକି ତାଙ୍କ ମୋହ ନଷ୍ଟ ହେବ। ତେଣୁ ଆମେ ମଧ୍ୟ ସେହିଭଳି ଭାବରେ ମୋହଗ୍ରସ୍ତ ହେଇକି ରହିଛେ। ଆମମାନଙ୍କ ପାଇଁ ଭଗବତ ଗୀତା କୁହାଯାଇଛି, ଆମମାନଙ୍କ ପାଇଁ କୁହାଯାଇଛି, କେତେଜଣ କହନ୍ତି ଚତୁର୍ଥ ଅଧ୍ୟାୟରେ ସେ କଥା ଆସିବ, କେତେଜଣ କହନ୍ତି 5000 ବର୍ଷ ତଳେ କୁହାଯାଇଥିଲା, ବର୍ତ୍ତମାନ ଗୀତାର କିଛି ମୂଲ୍ୟ ନାହିଁ ବା ବର୍ତ୍ତମାନ ତା'ର ଆବଶ୍ୟକତା ନାହିଁ, ନା ଚତୁର୍ଥ ଅଧ୍ୟାୟରେ ତା'ର ପ୍ରଶ୍ନର ଉତ୍ତର ଦିଆଯାଇଛି। ତେଣୁ ଇଏ ଆମମାନଙ୍କ ପାଇଁ କୁହାଯାଇଛି, ଏ ଗୀତାର ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା ତାହେଲେ ଆମର ମଧ୍ୟ ମୋହ ଦୂର ହେବ। ଆମେ ମଧ୍ୟ ମୋହଗ୍ରସ୍ତ ହୋଇକି ରହିଛେ, ଆମେ ଜାଣିନା ଆମେ ପ୍ରକୃତରେ କିଏ, ମୋହଗ୍ରସ୍ତ ହୋଇକି ରହିଛେ। ଏ ଗୀତାର ଜ୍ଞାନ ପ୍ରାପ୍ତି, ଗୀତା ପାଠ ପଢ଼ିବା ପାଇଁ ଏଇଠି ଜରୁରୀ, ଗୀତା ପଢ଼ିଲେ ଆମର ମୋହ ଦୂର ହେବ, ନହେଲେ ମୋହ ଦୂର ହେବ ନାହିଁ। ତେଣୁ ଆମେ କାହିଁକି ଗୀତା ପଢ଼ିବା, ଏସବୁ କାରଣ ସବୁ ରହିଛି, ଇଏ ଗୋଟିଏ କାରଣ। ଆମେ ମଧ୍ୟ ମୋହଗ୍ରସ୍ତ ହୋଇକି ରହିଛୁ ଅର୍ଜୁନଙ୍କ ଭଳି, ଅର୍ଜୁନ ଭଗବାନ କହିଲେ ତୁମେ ଯୁଦ୍ଧ କର, ଅର୍ଜୁନ କହିଲେ ନା ମୁଁ ଯୁଦ୍ଧ କରିବି ନାହିଁ, ନ କରି ସେ ବଚନ ଦେବ, ନ କରି ସେ, ଆମେ ବର୍ତ୍ତମାନ ସେହି ସ୍ଥିତିରେ ଅଛେ, ଅର୍ଜୁନଙ୍କ ସ୍ଥିତିରେ ଆମେ ଅଛେ, ଯୁଦ୍ଧ ଭାଗବତ ଗୀତା ଶୁଣିବା ପୂର୍ବର ଯେଉଁ ସ୍ଥିତି ଅର୍ଜୁନଙ୍କର, ଆମେ ବର୍ତ୍ତମାନ ସେହି ସ୍ଥିତିରେ ଅଛେ। କିନ୍ତୁ ଭଗବତ ଗୀତା ଯଦି ପଢ଼ିବା ବା ଶ୍ରବଣ କରିବା ବା ଉପଯୁକ୍ତ ସୂତ୍ରରୁ ଶ୍ରବଣ କରିବା ତାହେଲେ ଆମେ ବର୍ତ୍ତମାନ ଆମର ମଧ୍ୟ ମୋହ ଦୂର ହେବ। ଅର୍ଜୁନ କହିଲେ ମୁଁ କରିବି ନାହିଁ, ଆପଣଙ୍କ ଯେଉଁ ବଚନ କହୁଛନ୍ତି ନ କରି ସେ ବଚନ ଦେବ, ତାପରେ କହିଲେ କରି ସେ ବଚନ ଦେବ। ଏଇ ବର୍ତ୍ତମାନ ଆମେ ଭଗବତ ଗୀତା ପାଠ ପଢ଼ିବା ପୂର୍ବରୁ ଆମେ କହୁଛୁ ଆମେ ପଢ଼ିବୁ ନାହିଁ, ଭଗବତ ଗୀତା ପଢ଼ିବୁ ନାହିଁ, ଆମେ କହୁଛୁ ତୁମେ ପଢ଼, ସେମାନେ କହୁଛନ୍ତି ଆମେ ପଢ଼ିବୁ ନାହିଁ, ଏଇ ସ୍ଥିତିରେ ଅଛନ୍ତି। କିନ୍ତୁ ଯେତେବେଳେ ସେମାନେ ପଢ଼ିବେ ତାଙ୍କର ମୋହ ଦୂର ହେବ, ନ ପଢ଼ିଲେ ମୋହ ଦୂର ହେବ ନାହିଁ, ସେଇ ଅଜ୍ଞାନ ଭିତରେ ରହିଥିବେ। ଆଉ ସାରା ପୃଥିବୀରେ ଏଇ ଭଗବତ ଗୀତା ନ ପଢ଼ିକିରି ଲୋକମାନେ କେମିତି ଅଜ୍ଞାନତା ଭିତରେ ଥିଲେ, କେତେଜଣ ଭକ୍ତ ହୋଇଥିଲେ, କିନ୍ତୁ ପ୍ରଭୁପାଦଙ୍କର ପୁସ୍ତକ ପଢ଼ି ସାରା ପୃଥିବୀରେ ଆଜି ଦେଖନ୍ତୁ ସବୁ ଭଗବାନ ଭକ୍ତ ହୋଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଆମେ କଥା କହିଲେ ତ ଆମର ଚାଲିବ, ଶେଷ ହେବ ନାହିଁ, ଆମେ ସଂକ୍ଷେପ କରିବା। ତେଣୁ ଏହିଭଳି ଭାବରେ ଯେତେବେଳେ ଅର୍ଜୁନ କହିଲେ ଆମେ ଯୁଦ୍ଧ କରିବୁ ନାହିଁ, ଏମିତିକି ପ୍ରଥମ ଅଧ୍ୟାୟରେ ଏହିଭଳି ଭାବରେ ଅର୍ଜୁନ ବିଷାଦ ଯୋଗରେ ଶେଷ ହୋଇଗଲା। ଦ୍ୱିତୀୟ ଅଧ୍ୟାୟ ହେଉଛି ସାଂଖ୍ୟ ଯୋଗ, ସାଂଖ୍ୟ ଯୋଗ କହିଲେ ଏ ଭଗବତ ଗୀତାରେ ଯେତେ ସବୁ ଜ୍ଞାନ ରହିଛି ସେଇଟା ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ଦ୍ୱିତୀୟ ଅଧ୍ୟାୟରେ ସଂକ୍ଷେପରେ ସବୁ କଥା ରହିଛି, ଗୀତାର ଯାହା ସବୁ କୁହାଯାଇଛି ହେଡ଼ଲାଇନ୍, ବର୍ତ୍ତମାନ ଦ୍ୱିତୀୟ ଅଧ୍ୟାୟରେ ହେଡ଼ଲାଇନ୍ ସବୁ ଦିଆଯିବ, ତାକୁ ପୁଣି ବିସ୍ତାର କରାଯିବ, ଏଥିରେ ମଧ୍ୟ ବିସ୍ତାର କରାଯାଇଛି। ତେଣୁ ଅର୍ଜୁନ ଯେତେବେଳେ ଏହିଭଳି ଭାବରେ ସବୁ ପ୍ରକାର କ'ଣ ଇଏ ସବୁ ଚିନ୍ତା କରି ବିସ୍ତାର ଭାବରେ ଚିନ୍ତା କରି ଅନୁଶୀଳନ କରି ବହୁତ ବିଦ୍ୱାନ ଭଳି କଥା କହି ଅନ୍ତିମରେ କହିଲେ ନା ଏବଂ ଅର୍ଜୁନ ସଂଖ୍ୟେ ଉପାବିଶତ ବସିଗଲେ ଆଉ କିଛି ମାନେ କ'ଣ, ଏବଂ ଏଭଳି ଭାବରେ କହି ସବୁ ପ୍ରକାର ଚିନ୍ତା କରିକି ସବୁ ପ୍ରକାର ଅନୁଧ୍ୟାନ କରି କହିଲେ ନା ଯୁଦ୍ଧ କରିବାଟା ଠିକ୍ ହେବ ନାହିଁ। ଏବଂ ଉକ୍ତ ଅର୍ଜୁନ ସଂଖ୍ୟେ, ଏ ଅନ୍ତିମ ଶ୍ଳୋକ ପ୍ରଥମ ଅଧ୍ୟାୟର, ଏହିଭଳି ଭାବରେ କହିଲେ କହି ରଥପସ୍ତ ଉପାବିଶ, ତାଙ୍କ ଉପରେ ସେ ରଥରେ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା, ଆଉ କୌଣସି ଯୁଦ୍ଧ କରିବେ ବସିଗଲେ ସିଏ, ଏବଂ ବିଶୃଜ ସସରଂ ଚାପଂ, ତାଙ୍କର ଯେଉଁ ରହିଛି ଗାଣ୍ଡିବ ଧନୁ ତାକୁ ମଧ୍ୟ ସେ ଉତ୍ତୋଳନ ଧରିପାରିଲେ ନାହିଁ, ତାକୁ ତ୍ୟାଗ ହୋଇଗଲା, କଡ଼ି ଖସି ପଡ଼ିଲା ସେ ଯେ ଗାଣ୍ଡିବ ଧନୁ। ଏବଂ ଶୋକ ସମ୍ବିଘ୍ନ ମାନସ, ଶୋକରେ ରହିଛନ୍ତି, ଶୋକ ସମ୍ବିଘ୍ନ ମାନସ, ବହୁତ ଶୋକ ତାଙ୍କର ହୋଇଯାଇଛି, କେମିତି ମୁଁ ଯୁଦ୍ଧ କରିବି, ଯୁଦ୍ଧ କରିବାଟା ଠିକ୍ ହେବ ନାହିଁ। ଏହିଭଳି ଭାବରେ କେବଳ ଖାଲି କହୁନାହାନ୍ତି, ନିଜ ସେ ଅନୁଭବ କରୁଛନ୍ତି ଶୋକ ସମ୍ବିଘ୍ନ ମାନସ। ତେଣୁ ଏଇଠୁ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଛନ୍ତି ସାଂଖ୍ୟଯୋଗ। ଏଥିରେ ବହୁତ କଥା ରହିଛି ସାଂଖ୍ୟଯୋଗରେ, ବିଶେଷ ଭାବରେ ବର୍ଣ୍ଣନା କରାଯାଏ। ସାଂଖ୍ୟଯୋଗ କହିଲେ ଆତ୍ମା ଏବଂ ଅନାତ୍ମା ଭିତରେ ଯେଉଁ ପ୍ରଭେଦ ରହିଛି ସେଇଟା ଦେଖାଯାଉଛି, ଭୌତିକ ବସ୍ତୁ ଏବଂ ଭୌତିକ ବସ୍ତୁର ଉର୍ଦ୍ଧ୍ୱ ବସ୍ତୁ ଯେଉଁ ରହିଛି, ଏଇଟା ସାଂଖ୍ୟଯୋଗ। ବା ସଂଖ୍ୟା କହିଲେ ଆମେ ଗଣିବା ଭୌତିକ ବସ୍ତୁ କେତେ ରହିଛି ସଂଖ୍ୟା। ଏଭଳି ଭାବରେ ସଂଖ୍ୟାର ସାଂଖ୍ୟର ଅନେକ ରହିଛି, ସଂଜ୍ଞା ରହିଛି। ତେବେ ଯେତେବେଳେ ଭଗବାନ ଏଇଭଳି ଭାବରେ କହିକି ଅର୍ଜୁନ କହିଲେ, ଅର୍ଜୁନ ଭଗବାନ କହିଲେ ତାହେଲେ ଠିକ୍ ଅଛି, ବର୍ତ୍ତମାନ ଚାଲ ଭାଇଙ୍କୁ କୁହ ଯାଇକରି ସନ୍ଧି କରିବା, ଆଉ ଆମେ ଯୁଦ୍ଧ କରିବୁ ନାହିଁ, ଆମେ ହାର ମାନିଗଲୁ, ତୁମେ ଆମେ ଆଉ ଯୁଦ୍ଧ କରିବୁ ନାହିଁ, ଏଭଳି ଭାବରେ କହିବା, କ'ଣ ଦୁର୍ଯ୍ୟୋଧନ ପାଖକୁ ଯିବା। ତେଣୁ ଅର୍ଜୁନଙ୍କର ପୁଣି ଚିନ୍ତା ଆସିଲା, ତେଣୁ ସେ କହୁଛନ୍ତି ଦ୍ୱିତୀୟ ଅଧ୍ୟାୟ ଆସିବ, ପ୍ରଭୁ କାର୍ପଣ୍ୟ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୁଢ ଚେତା ଯଶ୍ରେୟସ୍ୟା ନିଶ୍ଚିତ ଗୃହୀତନ୍ମେ ଶିଷ୍ୟ ସ୍ତେହଂ ସାଧିମାଂ ତ୍ୱାଂ ପ୍ରପନ୍ନମ୍। ସେତେବେଳେ କହିଲେ ମୁଁ ଜାଣିପାରୁନାହିଁ କେଉଁଟା ଠିକ୍, ଆପଣ ଯାହା କହୁଛନ୍ତି ସେଇଟା ଠିକ୍ ନା ମୁଁ ଯେଉଁ କହୁଛି ସେଇଟା ଠିକ୍, କାରଣ ମୁଁ କୃପଣତା, ଆମର ବର୍ତ୍ତମାନ କୃପଣତା ଆସିଯାଇଛି, ଆମର ବର୍ତ୍ତମାନ କୃପଣତା ଆସିଯାଇଛି। କୃପଣ ବ୍ୟକ୍ତି କିଏ, ଆମର ଉପନିଷଦରେ ବର୍ଣ୍ଣନା କରାଯାଇଛି, କୃପଣ ବ୍ୟକ୍ତି ସିଏ ଯିଏକି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଶରୀର ତ୍ୟାଗ କରିଦେଲା କିନ୍ତୁ ଭଗବାନଙ୍କୁ ଜାଣିପାରିଲା ନାହିଁ, ସିଏ ହେଉଛି କୃପଣ। ଏକଥା ଗାର୍ଗୀଙ୍କୁ କୁହାଯାଇଛି, ଉପନିଷଦରେ ବର୍ଣ୍ଣନା କରାଯାଇଛି। ଆମେ ସମସ୍ତେ ବର୍ତ୍ତମାନ କୃପଣ ଅବସ୍ଥାରେ ଅଛେ, ଆମେ ଶରୀର ତ୍ୟାଗ ଭିତରେ, ପୂର୍ବରୁ ଆମେ ଏଇ ଭଗବାନଙ୍କୁ ଜାଣିବାର ଅଛି। ତେଣୁ ଆମେ ଯଦି ଭଗବତ ଗୀତା ପାଠ କରିବା, ଭଗବାନ ଯେଉଁ ଜ୍ଞାନ ଦେବେ ଏଇ ଗୀତାକୁ ଯଦି ଆମେ ପାଠ କରିବା, ଆମେ ଭଗବାନ ବିଷୟରେ ଜାଣିପାରିବା, ଆମେ କୃପଣତାରୁ ବ୍ରାହ୍ମଣତା ପ୍ରାପ୍ତ ହେବା, ଏ ଗୀତା ପାଠର ଆଉ ଗୋଟେ ଉପାଦେୟତା, କୃପଣତାରୁ ଆମେ ବ୍ରାହ୍ମଣତା ପ୍ରାପ୍ତ ହେବା, ବ୍ରାହ୍ମଣ ହୋଇଯିବା, ଆମେ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବା। ବ୍ରହ୍ମ ଭଗବାନ ସ୍ୱୟଂ କହୁଛନ୍ତି ଭଗବାନ ବିଷୟରେ, ପରେ କହିବେ ଭଗବାନ କହିବେ ସପ୍ତମ ଅଧ୍ୟାୟରେ, ନମେ ବିଧୁ ସୁରଗଣା ପ୍ରଭବଙ୍ଗ ମହର୍ଷୟ ଅହମ୍ ଆଦି ହି ଦେବାନାଂ ମହର୍ଷିନାଂ ଚ ସର୍ବସ୍ୱ। ଭଗବାନ କେହି ଜାଣିପାରିବେ ନାହିଁ, ଭଗବାନ ଯଦି ନ କହିବେ ତାଙ୍କ ବିଷୟରେ କେହି ଜାଣିପାରିବେ ନାହିଁ, ଦେବତାମାନେ ମହର୍ଷିମାନେ କେହି ଜାଣିପାରିବେ ନାହିଁ, କାହିଁକିନା ଭଗବାନ ହେଉଛନ୍ତି ତାଙ୍କର ମୂଳ। ତେଣୁ ଭଗବାନ ଏ ଭଗବତ ସମ୍ବନ୍ଧ ଜ୍ଞାନ, ବ୍ରହ୍ମ ସମ୍ବନ୍ଧ ଜ୍ଞାନ ପ୍ରଦାନ କଲେ ଆମେ ବ୍ରାହ୍ମଣ ହୋଇଯିବା। ଏ କୃପଣ ଆମେ ବର୍ତ୍ତମାନ କୃପଣ ଅବସ୍ଥାରେ ଅଛେ, ଯେଉଁମାନେ ଭଗବତ ଗୀତା ପଢ଼ୁନାହାନ୍ତି ସେମାନେ କୃପଣ ହୋଇକି ରହିଛନ୍ତି। ଯଦି ଭଗବତ ଗୀତା ପାଠ କରିବେ, ଠିକ୍ ଭାବରେ ବୁଝିବେ, ତାହେଲେ ସେମାନେ ବ୍ରାହ୍ମଣ ହୋଇଯିବେ। ତେଣୁ ଗୀତା ପାଠର ଇଏ ଗୋଟେ ଉପାଦେୟତା ରହିଛି, ଆପଣ ଟିପିକି ରଖନ୍ତୁ କେତେଟା ଉପାଦେୟ ରହିବ, କଥା ପ୍ରସଙ୍ଗରେ ଯାହା ଆସିବ ସବୁ ଆମେ କହିବା। ଆମେ କହୁଛୁ ରେଡ଼ି କରି ରଖୁନାହୁଁ, ନୋଟ୍ କରିନାହୁଁ, ଏଇଟା କହିବୁ ସେଇଟା କହିବୁ, ଭଗବାନ ଯାହା ଜ୍ଞାନ ଦେବେ ସେଇଟା ଦେବା। ତେଣୁ ଯେତେବେଳେ କହିଲେ ସେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ଭଗବାନ ଜ୍ଞାନ ଦ୍ୱିତୀୟ ଅଧ୍ୟାୟରୁ ଜ୍ଞାନ ଆରମ୍ଭ ହେବ, ଭଗବାନ ଦେବେ। ପ୍ରଥମ ଜ୍ଞାନ ଦେଲେ ଯେ ଅର୍ଜୁନ ଏ ଗୁରୁର କର୍ତ୍ତବ୍ୟ, ଗୁରୁର କର୍ତ୍ତବ୍ୟ ହେଉଛି ଶିଷ୍ୟକୁ ସେ ଶାସନ କରିବେ। ଶାସ ଧାତୁରୁ ଶିଷ୍ୟ ଆସୁଛି, ଶାସ ଧାତୁ କହିଲେ ଶାସନ, ଆମର ଶାସନର କଥା ଚାଲିଛି, କିନ୍ତୁ ଶାସନରେ କେହି ଶାସିତ ହେଉଛନ୍ତି କି ନାହିଁ ମୁଁ ଜାଣିନାହିଁ, ଆମର କଥା ଚାଲିଛି, ଆମର ଆଶିଷ ପ୍ରଭୁ ବହୁତ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଶାସନ କରିବା ପାଇଁ। ତେଣୁ ଏ ଯେଉଁ ଅର୍ଜୁନ ଭଗବାନଙ୍କର ଶାସନ ଗ୍ରହଣ କରିବା ପାଇଁ ତାଙ୍କ ପାଖରେ ଶିଷ୍ୟତ୍ୱ ଗ୍ରହଣ କଲେ, ତେଣୁ ଗୀତା ବୁଝିବା ପାଇଁ ହେଲେ ପ୍ରଥମେ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପଡ଼ିବ, ନହେଲେ ବୁଝିପାରିବା ନାହିଁ। ଗୀତା କେମିତି ଆମେ ବୁଝିବା ତା'ର ଇଏ ହେଉଛି ଉପାୟ। ଯେମିତି ଅର୍ଜୁନ ଶିଷ୍ୟତ୍ୱ ଗ୍ରହଣ କଲେ, ତେଣୁ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ତା ପୂର୍ବରୁ ମଧ୍ୟ ଜ୍ଞାନ ଦେଇଥିଲେ ଭଗବାନ, କିନ୍ତୁ ସେଇଟାକୁ ଗ୍ରହଣ କରୁନଥିଲେ ଅର୍ଜୁନ। ଭଗବାନ କହିଲେ ଅନାର୍ଯ୍ୟ ଦୁଷ୍ଟ ଅସୁର୍ଗମ ଅକୀର୍ତ୍ତିକରମ ଅର୍ଜୁନ, କୈବ ମହାସମାଗମ ପାର୍ଥ ନୈତତ୍ୱ ଉପପଦ୍ୟ ଦେ କ୍ଷୁଦ୍ରଂ ହୃଦ ଦୈବଲଂ ଚକ୍ତୋତ୍ତିଷ୍ଠ ଏସବୁ କଥା କହିଲେ କିନ୍ତୁ ତଥାପି ସେ ଶୁଣିଲେ ନାହିଁ କାରଣ ସେ ଶିଷ୍ୟତ୍ୱ ଗ୍ରହଣ କରିନାହାନ୍ତି ବନ୍ଧୁ ହିସାବରେ କଥା ହେଉଥିଲା ତେଣୁ ଆମେ ମଧ୍ୟ ଭଗବତ ଗୀତା ବୁଝିବା ପାଇଁ ହେଲେ ପ୍ରଥମେ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପଡ଼ିବ ଚତୁର୍ଥ ଅଧ୍ୟାୟ ଭଗବାନ କହିବେ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପଡ଼ିବ ତେଣୁ ଭଗବାନଙ୍କ ଯେତେବେଳେ ଶିଷ୍ୟତ୍ୱ ଗ୍ରହଣ କଲେ ଅର୍ଜୁନ ଭଗବାନ ସେତେବେଳେ ଜ୍ଞାନ ଦେଉଛନ୍ତି ପ୍ରଥମେ ଜ୍ଞାନ ଦେଲେ ଭଗବାନ ପ୍ରଥମେ ଅର୍ଜୁନଙ୍କୁ କହିଲେ ଶିଷ୍ୟ ଶାସନ କରିବେ ପ୍ରଥମେ ଶାସନ କଲେ ଅଶୋଚ୍ୟାନ ଅନୁଶୋଚସ୍ତ ପ୍ରଜ୍ଞାବାଦାସ ଭାଷସେ ଗତାଶୁନ ଗତାଶୁଂସ ନା ଅନୁଶୋଚିତ ପଣ୍ଡିତା ତୁମେ ବହୁତ ପଣ୍ଡିତ ଭଳି କଥା କହୁଛ କିନ୍ତୁ ତୁମେ ନମ୍ବର ୱାନ୍ ମୂର୍ଖ ଅଶୋଚ୍ୟାନ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତୁମେ ସୂଚନା କରୁଛ ଅଶୋଚ୍ୟାନ ଅନୁଶୋଚିତ ପ୍ରଜ୍ଞାବାଦାସ ଭାଷ ବହୁତ ବିଦ୍ୱାନ ଭଳି କଥା କହୁଛ ତେଣୁ ଯେଉଁମାନେ ଭଗବତ ଗୀତା ଜାଣନ୍ତି ନାହିଁ ଏ ଜ୍ଞାନକୁ ପ୍ରାପ୍ତ ହୁଅନ୍ତି ନାହିଁ ସେମାନେ ଭାବନ୍ତି ଅର୍ଜୁନ ଯାହା କହିଥିଲେ ବହୁତ ସୁନ୍ଦର କଥା କହିଥିଲେ ନନ୍ ଭାଓଲେନ୍ସ କହିଥିଲେ ଅହିଂସା କଥା କହିଥିଲେ ବହୁତ ସୁନ୍ଦର କଥା କହିଥିଲେ କୃଷ୍ଣ ତାଙ୍କୁ ସବୁ ମୁଣ୍ଡ ବିଗାଡ଼ି ଦେଲା ନହେଲେ ଅର୍ଜୁନ ବହୁତ ଭଲ ବ୍ୟକ୍ତି ଥିଲେ ସେ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଭଗବାନ ତାଙ୍କୁ ଯୁଦ୍ଧ କରାଇଦେଲେ ଭଗବାନ ହେଉଛନ୍ତି କ'ଣ ଭିଲିଆନ୍ ଅର୍ଜୁନ ହେଉଛନ୍ତି ହିରୋ ଏଇଭଳି ଭାବରେ ଯେଉଁମାନେ ଗୀତାକୁ ଜାଣିନାହାନ୍ତି ଗୀତାର ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସେମାନେ ଏଇଭଳି ଭାବରେ କହିବେ ତେଣୁ ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କଲେ ପ୍ରଥମେ ଶିଷ୍ୟକୁ ଶାସନ କଲେ ଇଏ ହେଉଛି ଗୁରୁର ଦାୟିତ୍ୱ ଯେ ଗୁରୁ ହେବେ ଶିଷ୍ୟକୁ ଶାସନ କରିବେ ଜଣେ ଯଦି ଶାସନ ଗ୍ରହଣ ନ କରିବେ ତାହେଲେ ସେ ଶିଷ୍ୟ ହୋଇପାରିବେ ନାହିଁ ଶିଷ୍ୟ ନ ହୋଇପାରିଲେ ସେ ଜ୍ଞାନ ଗ୍ରହଣ କରିପାରିବେ ନାହିଁ ତେଣୁ ଆମେ ମଧ୍ୟ ଭଗବତ ଗୀତା ଯେଉଁ ପାଠ କରିବା ଏହିଭଳି ଭାବରେ ଗ୍ରହଣ କରିବା ଗୁରୁ ଗ୍ରହଣ କରି ଆମେ ପାଠ କରିବା ତାହେଲେ ଆମେ ଏଇଟାକୁ ଗ୍ରହଣ କରିପାରିବା ନହେଲେ ବୁଝିପାରିବା ନାହିଁ ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ କହିଲେ ପ୍ରଥମେ ଜ୍ଞାନ ଦେଉଛନ୍ତି ଅର୍ଜୁନ ତୁମେ ଯେଉଁ ଚିନ୍ତା କରୁଥିଲ କେଉଁ ବିଷୟରେ ଚିନ୍ତା କରୁଥିଲ ନତ୍ୟବାହଂ ଯାହାତୁ ନା ଆସଂ ନ ତ୍ୱଂ ନେମି ଜନା ଦୀପା ନ ଚୈବ ନ ଭବିଷ୍ୟାମ ସର୍ବେ ବୟମ୍ ଅଥ ପରମ୍ ତୁମେ ଯେଉଁ କହୁଥିଲ କଥଂ ଭୀଷ୍ମମ୍ ଅହମ୍ ସଂ କେମିତି ମୁଁ ଭୀଷ୍ମଙ୍କୁ ହତ୍ୟା କରିବି ଜଣଙ୍କୁ ହତ୍ୟା କରିବି ଏମାନେ କ'ଣ ଆଗରୁ ନଥିଲେ ନା ବର୍ତ୍ତମାନ ହତ୍ୟା କଲା ପରେ ସେ ଆଉ ରହିବେ ନାହିଁ ଆମେ ପୂର୍ବରେ ଥିଲେ ବର୍ତ୍ତମାନ ଅଛୁ ଏବଂ ଭବିଷ୍ୟତରେ ମଧ୍ୟ ରହିବୁ ତେଣୁ ସେ ଉଦାହରଣ ଦେଇଦେଲେ ଗୋଟେ ବହୁତ ସହଜ ଉଦାହରଣ ଦେଲେ ଦ୍ୱିତୀୟ ଅଧ୍ୟାୟରେ ଇଏ ହେଉଛି ଗୀତାର ପ୍ରାଥମିକ ଜ୍ଞାନ ବୋଲି ଆମେ କହିବା ବଡ଼ ବଡ଼ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ରୁଷିଆକୁ ଯାଇଥିଲେ ସେତେବେଳେ ତାଙ୍କର ଯେଉଁ ରହିଛି ମସ୍କୋ ୟୁନିଭର୍ସିଟିର ତାଙ୍କର ଯେଉଁ ରିଲିଜିଅନ୍ ଇଷ୍ଟର୍ଣ୍ଣ ରିଲିଜିଅନ୍ର ଯେଉଁ ମୁଖ୍ୟ ହେଡ୍ ପ୍ରଫେସର କୋଟୋମ୍ସ୍କି ସିଏ ଏଇଟାକୁ ବୁଝିପାରୁନଥିଲେ ରିଲିଜିଅନ୍ର ହେଡ୍ ସିଏ ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ପ୍ରଫେସର କୋଟୋମ୍ସ୍କି କିନ୍ତୁ ସେ ଜାଣିନାହାନ୍ତି ଏ କଥା ମାନେ ଏଇଟାକୁ ବୁଝିନାହାନ୍ତି ଯେ ଶରୀର ତ୍ୟାଗ ପରେ ଆଉ ଗୋଟେ ଜନ୍ମ ଅଛି ବୋଲି ସେ ବୁଝିପାରିନାହାନ୍ତି ଅଧିକାଂଶ ଲୋକ ଏଇଟାକୁ ମଧ୍ୟ କୁହନ୍ତି ସତରେ କ'ଣ ଅଛି ପରଜନ୍ମ ଅଛି ଏ ଭଗବାନ ତାର ଉତ୍ତର ଦେଇଛନ୍ତି ଏ ଶ୍ଳୋକରେ ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ମୁହତି ଏ ପ୍ରାଥମିକ ଜ୍ଞାନ ଏ ଛୋଟ ପିଲା ଯେଭଳି ଭାବରେ ତାର ବର୍ଦ୍ଧିତ ହେଉଛି ଛୋଟ ପିଲାରୁ କୁମାର ଅବସ୍ଥାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି କିନ୍ତୁ ଯୁବକ ଅବସ୍ଥା ପ୍ରାପ୍ତ ହେଲେ ମଧ୍ୟ ସେ ଜାଣିଛି ମୁଁ ସେଇ କୁମାର ଶରୀରରେ ଥିଲି ତେଣୁ ତାଙ୍କର ପରିବର୍ତ୍ତନ ହେଉନି କିନ୍ତୁ ଶରୀରର ପରିବର୍ତ୍ତନ ହେଉଛି ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା କେତେବେଳେ କୁମାର ଅବସ୍ଥା ରହିଛି କେତେବେଳେ ଯୌବକ ଅବସ୍ଥା ଆସୁଛି କେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଆସୁଛି ଏହିଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି ସେହିଭଳି ଭାବରେ ଯେତେବେଳେ ଶରୀର ତ୍ୟାଗ କରିବ ତେଣୁ ଯେଉଁମାନେ ଧୀର ବ୍ୟକ୍ତି ଏହି ଜ୍ଞାନକୁ ଜାଣନ୍ତି ଦେହି ଏବଂ ଦେହ ଭିତରେ ତଫାତ୍ ଯେଉଁ ଜାଣନ୍ତି ସେମାନେ ହେଉଛନ୍ତି ଧୀର ବ୍ୟକ୍ତି ଧୀର ସ୍ତତ୍ରଣ ମୁହତି ସେମାନେ ମୋହ ହେବେ ନାହିଁ ମୃତ୍ୟୁ ସମୟରେ ତାଙ୍କର ମୋହ ଆସିବ ନାହିଁ ତାଙ୍କର ତ ମୃତ୍ୟୁ ନାହିଁ ଆଉ ମୋହ କେଉଁଠୁ ଆସିବ ଶରୀରର ମୃତ୍ୟୁ ହେଉଛି ନ ଜାୟତେ ମ୍ରିୟତେ ବା କଦାଚିତ୍ ନାୟଂ ଭୂତ୍ୱା ଭବିତା ବା ନଭୟ ଅଜୌନିତ୍ୟ ଶାଶ୍ୱତ ପୁରାଣ ନ ଅନ୍ୟତ ହନ୍ୟମାନ ଶରୀରେ ଶରୀରର ମୃତ୍ୟୁ ହେଲେ ମଧ୍ୟ ଆମର ମୃତ୍ୟୁ ହୁଏ ନାହିଁ ଏ ଧୀର ବ୍ୟକ୍ତି ଆମର ଏଇ ଭଗବତ ଗୀତା ପଢ଼ିଲେ ଇଏ ଆଉ ଗୋଟେ ଉପାଦେୟତା ଆମେ ଅଧୀର ଅବସ୍ଥାରୁ ଧୀର ଅବସ୍ଥାକୁ ଆସିବା ଆମେ ସମସ୍ତେ ବର୍ତ୍ତମାନ ଅଧୀର ଅବସ୍ଥାରେ ରହିଛେ ଭଗବତ ଗୀତା ପାଠ କଲେ ଆମେ ଧୀର ଅବସ୍ଥା ପ୍ରାପ୍ତ ହେବା ଏ ଗୀତା ପାଠର ଇଏ ହେଉଛି ଉପାଦେୟତା ଗୀତା ପଢ଼ିଲେ ଯେମିତି ଅର୍ଜୁନ ବର୍ତ୍ତମାନ ଧୀର ବ୍ୟକ୍ତିରେ ପରିଣତ ହୋଇଗଲେ ଧୀରସ୍ତତ୍ର ନୁ ମୁହ୍ୟତି, ଧୀର ବ୍ୟକ୍ତି କିଏ ନା ମୃତ୍ୟୁ ସମୟରେ ମଧ୍ୟ ଯିଏ ମୁହ ହୁଅନ୍ତି ନାହିଁ ସେ ହେଉଛନ୍ତି ଧୀର ବ୍ୟକ୍ତି। ଏଇ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହୋଇ ଅର୍ଜୁନ ମଧ୍ୟ ଧୀର ବ୍ୟକ୍ତିରେ ପରିଣତ ହୋଇଗଲେ, ଆମେ ମଧ୍ୟ ସେହିଭଳି ଭାବରେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା ଯଦି ଭଗବତ ଗୀତା ପାଠ କରିବା। ଏ ଗୀତା ପାଠର ମହାତ୍ମ୍ୟ ରହିଛି ଯେ ଆଉ ଗୋଟେ ମହାତ୍ମ୍ୟ, ଆମେ ଅଧୀର ଅବସ୍ଥାରୁ ଧୀର ଅବସ୍ଥା ଆସି ପ୍ରାପ୍ତ ହେବା, ଇଏ ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ଏଇଟା। ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, ଏ ଉପଦେଶା ମୂତ୍ରରେ ସେ କଥା କୁହାଯାଇଛି, ବାଚ ବେଗମ ମନସା କୃତ ବେଗମ ଜିହ୍ୱା ବେଗମ ଉଦର ଉପସ୍ଥ ବେଗମ ଏତାନ ବେଗାନ ଯେଉଁ ବିଷୟିତ ଧୀର, ସେମାନେ ହେଉଛନ୍ତି ଧୀର। ଆମର ଛଅଟି ବେଗ ରହିଛି, ସମସ୍ତଙ୍କର ରହିଛି, କହିବାର ବେଗ, ମନର ବେଗ, କ୍ରୋଧର ବେଗ, ବାଚ ମନସା କୃତ ବେଗମ, ଜୁହା ଜୁହାର ବେଗ, ଏ ଖାଇବା ପାଇଁ ଯେଉଁ ରହିଛି ରସନା ଜୁହା ବେଗ, ଉଦରର ମଧ୍ୟ ବେଗ ରହିଛି, ଉପସ୍ଥ ଯୌନ ବେଗ ମଧ୍ୟ ରହିଛି, ଏ ଛଅଟି ବେଗ ସମସ୍ତଙ୍କର ରହିଛି। କିନ୍ତୁ ଏଇଟାକୁ ଯେଉଁମାନେ ନିୟନ୍ତ୍ରଣ କରିପାରିବେ ସିଏ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ କେବଳ ଭଗବତ ଗୀତାର ଜ୍ଞାନ ଆମେ ପ୍ରାପ୍ତ ହୋଇଗଲେ ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା, ଆମେ ମୃତ୍ୟୁ ସମୟରେ ବିଚଳିତ ହେବା ନାହିଁ, ଆମେ ଜ୍ଞାନ ପ୍ରାପ୍ତ ହୋଇଯିବା। ଆମେ ମୃତ୍ୟୁକୁ ପାର 13 ଅଧ୍ୟାୟରେ କୁହାଯିବ, 13 ଅଧ୍ୟାୟରେ ସେ କଥା କୁହାଯିବ। ତେଣୁ ଏହିଭଳି ଭାବରେ ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରଦାନ କରି ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକ, ନ ଚୈନଂ କ୍ରଦନ୍ତି ଆପ, ନ ଶୋଷନ୍ତି ମାରୁତ। ଆତ୍ମାର କେବେ ହେଲେ ବିନାଶ ହେବ ନାହିଁ, କାହିଁକି ଅର୍ଜୁନ ତୁମେ ଚିନ୍ତା କରୁଛ, ଆତ୍ମାର କେବେ ହେଲେ ବିନାଶ ହେବ ନାହିଁ। ଶସ୍ତ୍ର ଦ୍ୱାରା ଏ ବର୍ତ୍ତମାନ ଶସ୍ତ୍ର ଚାଲିଛି, ଶସ୍ତ୍ରରେ ଲୁହା ସବୁ କଟିଯାଉଛି, କିନ୍ତୁ ଇଏ ଆତ୍ମା ଏଭଳି ବସ୍ତୁ ଯେ ଶସ୍ତ୍ରରେ ମଧ୍ୟ କଟିବ ନାହିଁ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକ, ଅଗ୍ନିରେ ମଧ୍ୟ ପଡ଼ିଯିବ ନାହିଁ। ତେଣୁ ଆମେ ଯେଉଁ କହୁଛେ ଅଗ୍ନିରେ କ୍ଷୀର ଇତ୍ୟାଦି ସବୁ କହିଲେ ସବୁ ମରିଯିବେ, ସବୁ ମରିଯିବେ, କ'ଣ ଯେତେ ବ୍ୟାକ୍ଟେରିଆ ଇତ୍ୟାଦି ଅଛନ୍ତି ସବୁ ମରିଯିବେ ନା, ନୈନଂ ଦହତି ପାବକ, ଅଗ୍ନିରେ ସବୁ ମରିବେ ନାହିଁ, ଏଭଳି ରହିଛନ୍ତି ଅଗ୍ନିପୋକ ବୋଲି ପ୍ରଭୁପାଦ ମହାରାଜ କହିଛନ୍ତି, ଅଗ୍ନିପୋକ ଅଗ୍ନିରେ ସେମାନେ ରହିବେ, ଅଗ୍ନିରେ ମରିବେ ନାହିଁ। ସୂର୍ଯ୍ୟରେ ମଧ୍ୟ ଜୀବନ ଅଛି, ଏଇଟା ଇଏ ହେଉଛି ତା'ର କ'ଣ, ଇଏ ହେଉଛି ତା'ର ଥିଓରି, ସୂର୍ଯ୍ୟରେ ମଧ୍ୟ ଜୀବନ ଅଛନ୍ତି, ଆମେ 4th ଅଧ୍ୟାୟରେ ଶୁଣିବା ସେ କଥା। ସବୁଠି ଜୀବ ରହିଛନ୍ତି, ସୂର୍ଯ୍ୟରେ ମଧ୍ୟ ଜୀବନ ରହିପାରିବେ, ଅଗ୍ନିରେ ମଧ୍ୟ ରହିପାରିବେ, ଆମେ ପଡ଼ିଯିବା କାରଣ ଆମ ଶରୀର ସେଭଳି ଭାବେ ପ୍ରାପ୍ତ ହୋଇଛେ। କିନ୍ତୁ ଆତ୍ମା ଏଭଳି ବସ୍ତୁ ଅଗ୍ନିରେ ମଧ୍ୟ ପଡ଼ିବ ନାହିଁ, ନ କେଳେଦନ୍ତି ଆପୋ, ଜଳରେ ମଧ୍ୟ ସେ ମିଳେଇଯିବ ନାହିଁ, ଯେମିତି ଲୁଣ ପକାଇଲେ ମିଳେଇ ଯାଉଛି, ନ ଶୋଷନ୍ତି ମାରୁତ, ପବନରେ ମଧ୍ୟ ଇଏ ଶୁଖିଯିବ ନାହିଁ। ଏଭଳି ଆତ୍ମା ବସ୍ତୁ ଏଭଳି ଯେଉଁ ବିଷୟରେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ମଧ୍ୟ ଜ୍ଞାନ ପ୍ରାପ୍ତ ହୋଇପାରିନାହାନ୍ତି। ଭଗବାନ ଅର୍ଜୁନକୁ ପ୍ରଥମେ ସେ ଜ୍ଞାନ ଦେଇଦେଲେ, ଆତ୍ମା ସମ୍ବନ୍ଧ ଜ୍ଞାନ। ତେଣୁ ଆମେ ଯଦି ତଥାକଥିତ ବୈଜ୍ଞାନିକମାନଙ୍କର ଆଶ୍ରୟ ନେବା ତାହେଲେ ଆମେ ଏ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ, ଆତ୍ମା ସମ୍ବନ୍ଧ ଜ୍ଞାନ। ଏ ଆତ୍ମା ସମ୍ବନ୍ଧ ଜ୍ଞାନ ଯେଉଁ ସବୁଠାରୁ ଗୁହ୍ୟ ମାନେ ସବୁଠାରୁ ନିମ୍ନତମ ଜ୍ଞାନ ଭଗବତ ଗୀତାରେ ପ୍ରଥମେ ଭଗବାନ ଦେଲେ। 3 ପ୍ରକାର ଜ୍ଞାନ ଅଛି, ସବୁଠାରୁ ଯେଉଁଟା ନୀଚ ଜ୍ଞାନ ବା ନିମ୍ନତମ ଜ୍ଞାନ ଯେଉଁଟାକ, ସେଇଟାକୁ ବର୍ତ୍ତମାନ ଆମର ସବୁଠାରୁ ଉଚ୍ଚତମ ବୈଜ୍ଞାନିକମାନେ ବୁଝିପାରୁନାହାନ୍ତି, କିନ୍ତୁ ଆମେ ସେ ଜ୍ଞାନଟା ପ୍ରାପ୍ତ ହୋଇଯିବା, ଆତ୍ମା ସମ୍ବନ୍ଧ ଜ୍ଞାନ। ଭୌତିକ ଜଗତର ଉର୍ଦ୍ଧ୍ୱ ବିଷୟରେ ଜ୍ଞାନ ଆମେ ପ୍ରାପ୍ତ ହେବା ଭଗବତ ଗୀତା ପାଠ କଲେ। ଭୌତିକ ଜଗତରେ ଯେତେ ରହିଛି, ଯେତେ ବସ୍ତୁ ସବୁ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ଶିକ୍ଷା ରହିଛି, ଯେତେ ପ୍ରକାର ବିଦ୍ୟା ରହିଛି, ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇ ଭଗବତ ଗୀତାର ବିଦ୍ୟା, ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା 10ମ ଅଧ୍ୟାୟରେ ଆସିବ ସେ କଥା। ଏ ବିଦ୍ୟାକୁ ବର୍ତ୍ତମାନ ମଧ୍ୟ ବୈଜ୍ଞାନିକମାନେ ଜାଣିପାରୁନାହାନ୍ତି, ଅତି ସୂକ୍ଷ୍ମ ବସ୍ତୁ, ତାକୁ ବୁଝିପାରିବେ ନାହିଁ। ସେମାନେ ଭାବୁଛନ୍ତି ନିଆଁରେ ପକାଇଦେଲେ ସବୁ ମରିଯିବେ, ନା ନୈନଙ୍କ ଦହତି ପାବ କହ, ଅଗ୍ନିରେ କିଛି ମରିବ ନାହିଁ, ସମସ୍ତେ ମରିବେ ନାହିଁ, ଏ ଆତ୍ମା ଏଭଳି ବସ୍ତୁ। ତେଣୁ ସେହିଭଳି ଭାବରେ ସୂକ୍ଷ୍ମ ଶରୀର ଯେଉଁମାନେ ପ୍ରାପ୍ତ ହୋଇଛନ୍ତି, ଯେଉଁ ଶରୀରରେ ଆମର ଯେଉଁ ଶରୀର ରହିଛି, ଏ ଶରୀରରେ 5ଟି ତତ୍ତ୍ୱ ରହିଛି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ହେଉଛି 5 ମହାଭୂତ। 5 ମହାଭୂତରେ ଶରୀର ତିଆରି, ତେଣୁ ଆମ ଶରୀରରେ ଭୂମିର ପରିମାଣ ଅଧିକ ଅଛି ଥିବାରୁ ଆମେ ଭୂମିରେ ରହୁଛେ। ଯାହାର ଶରୀରରେ ଜଳର ପରିମାଣ ଅଧିକ ରହିଛି ସେମାନେ ଜଳରେ ରହିବେ, ଜଳଯାନ 9 ଲକ୍ଷାଣୀ, 9 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ସେହିଭଳି ଭାବରେ ଯାହାର ଶରୀରରେ ଅଗ୍ନିର ପରିମାଣ ଅଧିକ ଅଛି ସେମାନେ ଅଗ୍ନିରେ ରହିବେ, ସୂର୍ଯ୍ୟମଣ୍ଡଳରେ ସବୁ ଜୀବ ଅଛନ୍ତି, ତାଙ୍କର ଶରୀରରେ ଅଗ୍ନିର ପରିମାଣ ଅଧିକା ରହିଛି। ଏହିଭଳି ଭାବରେ ପ୍ରଭୁପାଦ ମହାରାଜ ବୁଝେଇଛନ୍ତି ଭଗବତ ଗୀତାକୁ। ସେଇଥିପାଇଁ ଆଜି ସାରା ପୃଥିବୀରେ ଲୋକମାନେ ଏ ଭଗବତ ଗୀତା ପଢ଼ି ଭଗବାନଙ୍କ ଭକ୍ତ ହେଉଛନ୍ତି। ତା ପୂର୍ବରୁ ଭଗବତ ଗୀତା ଥିଲା, କିନ୍ତୁ କେତେଜଣ ଭକ୍ତ ହୋଇଥିଲେ। ଏଇ ଭଗବତ ଗୀତାର ମହାତ୍ମା ଏଇଭଳି ଭାବେ ରହିଛି, ବହୁତ କଥା ରହିଛି। ଆମେ କମ୍ ସମୟ ଭିତରେ କ'ଣ କହିବା, ଆମର ବି କେତେ ଜ୍ଞାନ ରହିଛି ଯେ ଆମେ କହିଦେବୁ ସବୁ କଥା। ତେଣୁ ଯାହା ହଉ, ଏଇ ପ୍ରସଙ୍ଗରେ ଯାହା ସବୁ ଆସୁଛି, ତେଣୁ ଏଇ ଯେଉଁ ଭୌତିକ ଯେଉଁ ପଞ୍ଚମହାଭୂତ ରହିଛି, ପଞ୍ଚମହାଭୂତରେ ଶରୀର ତିଆରି ହୋଇଛି, କିନ୍ତୁ ଏ ଯେଉଁ ଆତ୍ମା ତତ୍ତ୍ୱ ଏଭଳି, ଏଇ ପଞ୍ଚମହାଭୂତ ପରେ ଆଉ ଗୋଟେ ରହିଛି ସୂକ୍ଷ୍ମ ତତ୍ତ୍ୱ, ମନ ବୁଦ୍ଧି ଏବଂ ଅହଙ୍କାର, ଏ ସପ୍ତ ମଧ୍ୟରେ ଭଗବାନ କହିବେ। ଏ ଭଗବାନଙ୍କ ନିମ୍ନତର ଶକ୍ତି, କିନ୍ତୁ ଆର ଉର୍ଦ୍ଧ୍ୱରେ ହେଉଛି ଆତ୍ମା, ସମସ୍ତ ଜ୍ଞାନ ବା ଆତ୍ମା ଆର ଉର୍ଦ୍ଧ୍ୱରେ। ଏ ଭୌତିକ ବସ୍ତୁ ଦ୍ୱାରା ପ୍ରଭାବିତ ହେବ ନାହିଁ, ତେଣୁ ଆମେ ସେହି ଏଇ ଭୌତିକ ବସ୍ତୁରୁ ଉର୍ଦ୍ଧ୍ୱରେ, ଆମେ ଶରୀରରୁ ଉର୍ଦ୍ଧ୍ୱରେ। ତୃତୀୟ ଅଧ୍ୟାୟ ସେ କଥା କହିବେ ଭଗବାନ। ତେଣୁ ବହୁତ କଥା ରହିଛି, ତୃତୀୟ ଅଧ୍ୟାୟ ଯେତେବେଳେ ଆସିଗଲେ ଆମେ କହିଦେବା। ତୃତୀୟ ଅଧ୍ୟାୟ କର୍ମଯୋଗ, ଦ୍ୱିତୀୟ ଅଧ୍ୟାୟ ଗଲା ସାଂଖ୍ୟ ଯୋଗ, ତୃତୀୟ ଅଧ୍ୟାୟରେ ଏକଥା ଆମର ପ୍ରକୃତ ପରିଚୟ ଦେଇଛନ୍ତି ଭଗବାନ। ଆମେ ପ୍ରକୃତରେ କିଏ, ଅର୍ଜୁନ କହୁଛନ୍ତି, ଅର୍ଜୁନ ତୁମେ ଯେଉଁ ଚିନ୍ତା କରୁଛ ଏମାନଙ୍କୁ ମାରିବ ନାହିଁ, ଇଏ ତୁମର ଗୁରୁ, ଇଏ ତୁମର ପିତାମହ, ସିଏ ପ୍ରକୃତରେ କିଏ। ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ପରମ ମନ, ମନସ୍ତୁ ପରା ବୁଦ୍ଧି, ଯେଉଁ ବୁଦ୍ଧି ପରତସ୍ତୁ ସ। ଆମର ପ୍ରକୃତ ପରିଚୟ କିଏ, ଆମେ ଏ ଇନ୍ଦ୍ରିୟମାନେ ନୁହଁ। ଆମର 10ଟି ଇନ୍ଦ୍ରିୟ ରହିଛି ଶରୀରରେ, 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ। ଆମେ ଏ ଇନ୍ଦ୍ରିୟ ନୁହଁ, ଆମେ ଚକ୍ଷୁ ନୁହଁ, ବା ଆମେ କର୍ଣ୍ଣ ନୁହଁ, ବା ଆମେ ହସ୍ତ ନୁହଁ, ଆମେ ଏସବୁ ନୁହଁ। ଇଏ ଆମର ଚକ୍ଷୁ, ଆମର କର୍ଣ୍ଣ, ଆମର ହସ୍ତ, କିନ୍ତୁ ଆମେ ଏ ନୁହଁ, ଇନ୍ଦ୍ରିୟ ନୁହଁ। ଇନ୍ଦ୍ରିୟ ଉର୍ଦ୍ଧ୍ୱରେ ଆମେ କିଏ ନା, ଇନ୍ଦ୍ରିୟାଣି ପରା ନ୍ୟାହୁ ଇନ୍ଦ୍ରିୟ ପରଂ ମନ, ଇନ୍ଦ୍ରିୟର ଉର୍ଦ୍ଧ୍ୱରେ ରହିଛି ମନ। ଆମେ ମଧ୍ୟ ମନ ନୁହଁ, ଆମର ମନ ବୋଲି କହୁଛେ ବୈଜ୍ଞାନିକମାନେ ଯେଉଁ କହୁଛନ୍ତି, ମନକୁ ମାଇଣ୍ଡ କହୁଛନ୍ତି ଆମର, କିନ୍ତୁ ମାଇଣ୍ଡ ମନ କହିଲେ ଅଲଗା, ମାଇଣ୍ଡ କହିଲେ ସେମାନେ ଭାବୁଛନ୍ତି ବ୍ରେନ୍, ବ୍ରେନ୍ ହେଉଛି ତାଙ୍କର ମାଇଣ୍ଡ, କିନ୍ତୁ ଆମର ମନ ହେଉଛି ଅଲଗା, ଏ ସୂକ୍ଷ୍ମ ବସ୍ତୁ। ମନର କେଉଁଠି ଆପଣ ପାଇବେ ନାହିଁ, କ'ଣ ବାଇସେକ୍ସନ୍ ଇଏ କରିଦେଲେ, ଡିସେକ୍ସନ୍ କ'ଣ କାଟିଦେଲେ, କେଉଁଠି ମନ ବୋଲି ଗୋଟେ ବସ୍ତୁ ପାଇବେ ନାହିଁ। ଏ ସୂକ୍ଷ୍ମ ବସ୍ତୁ ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ହେଉଛି ସୂକ୍ଷ୍ମ ବସ୍ତୁ। ବୈଜ୍ଞାନିକମାନଙ୍କର ମନରେ ଯେଉଁ ରହିଛି ସଂଜ୍ଞା ରହିଛି ମନ ବୁଦ୍ଧି, ସେମାନେ ଏଇ ମସ୍ତକକୁ କହୁଛନ୍ତି ସେମାନେ, କିନ୍ତୁ ଆମର ଯେଉଁ ଆଧ୍ୟାତ୍ମିକ ଜ୍ଞାନ ଯେଉଁ ଦିଆଯାଇଛି ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ହେଉଛି ବହୁତ ସୂକ୍ଷ୍ମ ତତ୍ତ୍ୱ। ଏ ସୂକ୍ଷ୍ମ ତତ୍ତ୍ୱ ଶରୀରରେ ଆମେ ରହିଛେ ବର୍ତ୍ତମାନ, ସୂକ୍ଷ୍ମ ଶରୀରରେ ଆମେ ରହିଛେ। ତେଣୁ ଇନ୍ଦ୍ରିୟାଣି ପରାଣ୍ୟା ହଉ ଇନ୍ଦ୍ରିୟ ବି ପରଂ ମନ, ମନସ୍ତୁ ପରା ବୁଦ୍ଧି, ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, କିନ୍ତୁ ଆମେ ବୁଦ୍ଧି ନୁହଁ, ଆମର ବୁଦ୍ଧି ଆମେ ବୁଦ୍ଧି ନୁହଁ। ତେଣୁ ଯେଉଁ ବୁଦ୍ଧି ପରତସ୍ତୁ ସ, ବୁଦ୍ଧିର ଉର୍ଦ୍ଧ୍ୱରେ ମଧ୍ୟ ଆଉ ଗୋଟିଏ ବସ୍ତୁ ରହିଛି ଅହଙ୍କାର, ଆମେ ମଧ୍ୟ ଅହଙ୍କାର ନୁହଁ। ତେଣୁ ଅହଙ୍କାରର ଉର୍ଦ୍ଧ୍ୱରେ ଯେଉଁ ରହିଛି ଆତ୍ମା, ଇଏ ଆମର ପ୍ରକୃତ ପରିଚୟ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଦେଇଛନ୍ତି। ବହୁତ ଜ୍ଞାନ ଦେଇଛନ୍ତି, ଆମେ ଗୋଟିଏ ଗୋଟିଏ କହିବା। ଆମକୁ ଆମ ସୁଶାନ୍ତ ବାବୁ କହିଥିଲେ ସବୁ ଅଧ୍ୟାୟରୁ ଅତ୍ୟନ୍ତ ଗୋଟିଏ ଗୋଟିଏ କହିବେ, ଗୀତା ଜୟନ୍ତୀ ଉପଲକ୍ଷେ ଆମର ପ୍ରସଙ୍ଗକ୍ରମେ ମଧ୍ୟ ଚାଲିଛି, ସେଇଭଳି ଭାବରେ ଆସୁଛି। ଭଗବାନ ଜ୍ଞାନ ପ୍ରଦାନ କରିବେ, 10 ଅଧ୍ୟାୟରେ କହିବେ ସେ କଥା। ତେଣୁ ଏଇ ଯେଉଁ ଜ୍ଞାନ ଯେଉଁ କହନ୍ତି, ଏ ଭଗବାନ କହିଥିଲେ 5000 ବର୍ଷ ତଳେ, ବର୍ତ୍ତମାନ ଆଉ କ'ଣ ତା'ର ମୂଲ୍ୟ ରହିଛି? ଆମର ସମ୍ବିଧାନ କେତେଥର ଆମେଣ୍ଡମେଣ୍ଟ ହେଲାଣି, ଆଉ ଭଗବତ ଗୀତା ବର୍ତ୍ତମାନ ଆମେଣ୍ଡମେଣ୍ଟ ହେବା କଥା ନା ଆଉ। ତେଣୁ ଭଗବାନ କହୁଛନ୍ତି ଚତୁର୍ଥ ଅଧ୍ୟାୟରେ, ଏ ଯେଉଁ ଜ୍ଞାନ ରହିଛି, ପ୍ରଥମେ ଭଗବାନ ସେ ଜ୍ଞାନକୁ ଦେଇଥିଲେ ସୂର୍ଯ୍ୟ ଦେବତା ବିଭୁସ୍ୱାନଙ୍କୁ ଦେଇଥିଲେ। ଏ ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକ ଜ୍ଞାନ ଯୋଗ, ଇମଂ ବିବସତି ଯୋଗଂ ପ୍ରକ୍ତବାନ ଅହମ୍ ଅବ୍ୟୟମ୍ ବିଭୁସ୍ୱାନ ମନବେ ପ୍ରାହ ମନୁ ରିଖ୍ୱା କବେ ବ୍ରବିତ୍। ଏ ଜ୍ଞାନକୁ ଭଗବାନ ପ୍ରଥମେ ବିଭୁସ୍ୱାନଙ୍କୁ ଦେଇଥିଲେ, ସୂର୍ଯ୍ୟ ଦେବତା ବିଭୁସ୍ୱାନଙ୍କୁ ଦେଇଥିଲେ। କେବେ ଦେଇଥିଲେ, କେବେ ଦେଇଥିଲେ? ପ୍ରଭୁପାଦ ମହାରାଜ ତାଙ୍କର ପର୍ପଟରେ କହିଛନ୍ତି, 12,40,000,000 ବର୍ଷ ପୂର୍ବେ। ଇତିହାସ ସବୁ ରହିଛି, କୋଟି କୋଟି ବର୍ଷର ଇତିହାସ ଆମର ରହିଛି ବୈଦିକ ଶାସ୍ତ୍ରରେ। 12,40,000,000, କାହିଁକିନା ଅର୍ଜୁନ ପଚାରିଲେ, ପ୍ରଭୁ ଆପଣ ତ ମୋ ସାଙ୍ଗର, ଭଗବାନ ଯେତେବେଳେ କହୁଥିଲେ ଭଗବତ ଗୀତା କୁରୁକ୍ଷେତ୍ର ଯୁଦ୍ଧରେ ତାଙ୍କୁ ପାଖାପାଖି 90 ହୋଇଥିଲା। ତେଣୁ ଅର୍ଜୁନ ପଚାରିଲେ, ପ୍ରଭୁ ଅପରଂ ଭବତ ଜନ୍ମ ପରଂ ଜନ୍ମ ବିବସ୍ୱତ କଥଂ ଏତତ୍ ବିଜାନିୟମ୍ ତୋ ମାଦୌ ପ୍ରକ୍ତବାନ ଇତି। ଆପଣଙ୍କର ଜନ୍ମ ତ ଏବେ ମୋ ସହିତ ହୋଇଛି, ବିବସ୍ୱାନ ତ ବହୁତ ଆଗରୁ ଜନ୍ମ ହେଇଛନ୍ତି ସପ୍ତମନୁଙ୍କ ସମୟରେ ସେ ଆସିଥିଲେ ବିଭୁସ୍ୱାନ ଷଷ୍ଠ ମନୁ ପରେ ସପ୍ତମନୁ ଆସିବେ ଗୋଟିଏ ମନୁଙ୍କର ଯୁଗ ହେଉଛି 71 ଦିବ୍ୟ ଯୁଗ ଆମେ ସେସବୁ ଆଲୋଚନା କରିବା ନାହିଁ ତେଣୁ ଏଇ ଯେତେବେଳେ ପଚାରିଲେ ଭଗବାନ କହିଲେ ବହୁନିମେ ବ୍ୟତୀତାହାନି ଜନ୍ମାନି ତବଚା ଅର୍ଜୁନ ଅନେକ ଜନ୍ମ ଆମେ ବିତେଇ ସାରିଛେ ତାନ୍ୟଙ୍ଗ ବେଦ ସର୍ବାଣୀ ନତଙ୍ଗ ବେଦ ପରନ୍ତବ ସେସବୁକୁ ମୁଁ ଜାଣିଛି କିନ୍ତୁ ତମେ ଜାଣିନାହ ଇଏ ହେଉଛି ଭଗବାନ ଏବଂ ଜୀବ ଭିତରେ ତଫାତ୍ ଭଗବାନ ସବୁ ମନେ ରଖନ୍ତି ଭଗବାନ ସବୁ ମନେ ରଖନ୍ତି କିନ୍ତୁ ଆମେ ସବୁ ଭୁଲି ଯାଉଛେ ଭଗବାନ ସବୁ ଜାଣିଛନ୍ତି ତେଣୁ ଏଇ ଯେଉଁ ଜ୍ଞାନ ଆସୁଛି ସୂର୍ଯ୍ୟର ଦେବତା ବିଭୁସ୍ୱାନଙ୍କୁ ଦେଇଥିଲେ ସେ ଏଇଥିରୁ ଜାଣିବା ସୂର୍ଯ୍ୟରେ ମଧ୍ୟ ଜୀବନ ଅଛି ଆଉ ଚନ୍ଦ୍ରରେ କାହିଁକି ଜୀବନ ରହିବେ ନାହିଁ ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ରରେ ଜୀବନ ନାହିଁ ଚନ୍ଦ୍ର ଅଧ୍ୟାୟରେ କହିବେ ଭଗବାନ ଚନ୍ଦ୍ରରେ ଖାଲି ଜୀବନ ନାହିଁ ତା ନୁହଁ ଜୀବନ ଅଛି ତା ନୁହଁ ଚନ୍ଦ୍ରର କିରଣରେ ସମସ୍ତେ ଜୀବନ ପ୍ରାପ୍ତ ହେଉଛନ୍ତି କୃଷ୍ଣାମି ଚୌଷଧୀ ସର୍ବାସୋମ ଭୂତ୍ୱା ରସାତ୍ମକ ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିବେ ସୋମର ଯେଉଁ ଚନ୍ଦ୍ରର ଯେଉଁ ରସ ରହିଛି ଯେଉଁ କିରଣ ରହିଛି ସେଇ କିରଣରେ ଆମର ଏମାନେ ସବୁ କୃଷ୍ଣାମି ଚୌଷଧୀ ସର୍ବା ଏସବୁ ଗଛ ଲତା ବୃକ୍ଷ ଇତ୍ୟାଦି ସେମାନେ ଯେଉଁ ଫଳ ପୁଷ୍ପ ସବୁ ପ୍ରାପ୍ତ ହେଉଛନ୍ତି ସେଇ ଚନ୍ଦ୍ର କିରଣରେ ହେଉଛି ତେଣୁ ଯାହାର କିରଣରେ ଏସବୁ ହେଉଛି ଆଉ ସେଠି ମରୁଭୂମି ତେଣୁ ଇଏ ଯେଉଁ ସୂର୍ଯ୍ୟରେ ମଧ୍ୟ ଜୀବନ ରହିଛି ଇମଂ ବ୍ୟବସାୟ ଯୋଗଂ ପ୍ରକ୍ତବାନ ବିଭୁସ୍ୱାନ ତାଙ୍କ ପୁତ୍ରକୁ କହିଥିଲେ ତେଣୁ ପରମ୍ପରାରେ ଆସୁଛି ପରମ୍ପରାରେ ଏ ଜ୍ଞାନ ଆସୁଛି ତେଣୁ ଏଇ ଜ୍ଞାନ ପରମ୍ପରାରେ ଆସି ଯେତେବେଳେ ପରିବର୍ତ୍ତିତ ଆମେଣ୍ଡମେଣ୍ଟ ହୋଇଗଲେ ସେଇଟା ନଷ୍ଟ ହୋଇଗଲା ଆମର ଯଦି କନଷ୍ଟିଟ୍ୟୁସନ୍ ଯଦି ଆମେଣ୍ଡମେଣ୍ଟ ନ ହେବ ତାହେଲେ କନଷ୍ଟିଟ୍ୟୁସନ୍ କାମ କରିବ ନାହିଁ ଆମର ଏଠି ଜଜ୍ମାନେ ଅଛନ୍ତି ଓକିଲମାନେ ଅଛନ୍ତି ସବୁ ଅଛନ୍ତି ଯଦି କନଷ୍ଟିଟ୍ୟୁସନ୍ ଆମେଣ୍ଡମେଣ୍ଟ ନ ହେବ ତାହେଲେ ଆମର କାମ କରିପାରିବ ନାହିଁ କିନ୍ତୁ ଭଗବତ ଗୀତା ଯଦି ଆମେଣ୍ଡମେଣ୍ଟ ହେବ ତାହେଲେ ଭଗବତ ଗୀତା ଜ୍ଞାନ ନଷ୍ଟ ହୋଇଗଲା ଭଗବାନ କହିଲେ ଏବଂ ପରମ୍ପରା ପ୍ରାପ୍ତଂ ଏବଂ ରାଜର୍ଷ ବିଧୁ ସକାଳ ନିହମତା ଯୋଗ ନଷ୍ଟ ପରନ୍ତବ ଏ ବୈଦିକ ଶାସ୍ତ୍ର ଏଭଳି ଶାସ୍ତ୍ର ସେ ହେଉଛି ବଦ୍ଧ ଜୀବ ଓ ମୁକ୍ତ ଜୀବ ଭିତରେ ତଫାତ୍ ହେଉଛି ଏଇଟା ଭଗବତ ଗୀତା ଭଗବାନଙ୍କ ଦ୍ୱାରା କୁହାଯାଇଛି ବା ଯେଉଁମାନେ ମହାଜନମାନେ ଯେଉଁ କଥା କହନ୍ତି ତାଙ୍କର ଏଇ ଦୋଷ ନଥାଏ ବଦ୍ଧ ଜୀବର 4 ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣା ପାଠବ ଟୁ ଏୟର୍ ଇଜ୍ ହ୍ୟୁମାନ୍ ବୋଲି କୁହାଯାଏ ଆମେ ଭୁଲ କରିବାଟା ସ୍ୱାଭାବିକ ଏବଂ ପ୍ରମାଦ କହିଲେ ଗୋଟିଏ ବସ୍ତୁକୁ ଆଉ ଗୋଟିଏ ବସ୍ତୁ ବୋଲି ଭାବିବା ଏ ହେଉଛି ପ୍ରମାଦ ଶତକଡ଼ା 99 ଭାଗଙ୍କର ଲୋକଙ୍କର ପ୍ରମାଦ ହେଉଛି ସେମାନେ ନିଜକୁ ଶରୀର ବୋଲି ଭାବନ୍ତି ଏ ବଡ଼ ପ୍ରମାଦ ଏବଂ ବିପ୍ରଲିପ୍ସା କହିଲେ ଠକିବା ମନୋବୃତ୍ତି ସମସ୍ତଙ୍କର ଚିଟିଂ ମେଣ୍ଟାଲିଟି ରହିଛି ଏ ବଦ୍ଧ ଜୀବର ଲକ୍ଷଣ ଏବଂ କରୁଣା ପାଟବ କରୁଣା ପାଟବ କହିଲେ ଆମର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏମାନଙ୍କର ଶକ୍ତି ସୀମିତ ଶକ୍ତି କରୁଣା ପାଟବ ତେଣୁ ଏଇ ଦୋଷ ବଦ୍ଧ ଜୀବର ରହିଛି ମୁକ୍ତ ଜୀବଙ୍କର ନାହିଁ ବା ଭଗବାନଙ୍କର ନାହିଁ ତେଣୁକରି ଏଥିରେ କୌଣସି ପରିବର୍ତ୍ତନ ହେଉନାହିଁ ଭଗବାନ କହିଲେ ସ ଏବାୟଂ ମାୟା ତ୍ୟଜ୍ୟ ଯୋଗ ପ୍ରୋକ୍ତ ପୁରାତନ ଭଗବାନ କହିଲେ ନାହିଁ ଅର୍ଜୁନ ବହୁତ ବର୍ଷ ତଳେ କହିଥିଲି ବର୍ତ୍ତମାନ ସେତେବେଳେ ମୋର ଜ୍ଞାନ ଏତେ ନଥିଲା ବର୍ତ୍ତମାନ ନୂଆ ଅଧିକ ଜ୍ଞାନ ହୋଇଗଲାଣି ରିସର୍ଚ୍ଚ କରିକିରି ମୁଁ ସବୁ ଜାଣିଲିଣି ତେଣୁ ମୁଁ ଟିକେ ପରିବର୍ତ୍ତିତ କରି କହୁଛି ନା ସେ କହିଲେ ସ ଏବାୟଂ ଯେଉଁ ଜ୍ଞାନ ମୁଁ ଦେଇଥିଲି ସେଇଟାକୁ ବର୍ତ୍ତମାନ ତୁମକୁ କହୁଛି ସକାଳ ସ ଏବାୟଂ ମାୟା ତ୍ୟଜ୍ୟ ଯୋଗ ପ୍ରୋକ୍ତ ପୁରାତନ ପୁରାତନ ଯୋଗ କହୁଛି ନୂତନ କିଛି କହୁନାହିଁ ବିଜ୍ଞାନ ହେଉଛି ସବୁବେଳେ ନୂତନ କାହିଁକିନା ପୁରାତନ ସବୁ ବିଜ୍ଞାନ ଏଇଠୁ ଆମେ ଜାଣିବା ଇଏ ହେଉଛି ତା'ର ଭୁଲ ରହିଛି ଭ୍ରମ ରହିଛି ବିଜ୍ଞାନ ପରିବର୍ତ୍ତିତ ହେଉଛି ସେ ନୂଆ ନୂଆ କ'ଣ ଥିଓରି ସବୁ ବାହାରୁଛି ପୁରୁଣା ଥିଓରି ଡିସ୍କାର୍ଡ଼ ହୋଇଯାଉଛି ଭୁଲ ଥିଲା କିନ୍ତୁ ଭଗବାନଙ୍କର ଯେଉଁ କଥା ଏଥିରେ କୌଣସି ଭୁଲ ନାହିଁ ଭଗବାନ କହିଲେ ନାହିଁ ମୁଁ ଟିକେ ଆମେଣ୍ଡମେଣ୍ଟ କରି କହୁଛି ଭଗବାନ କହିଲେ ପୁରାତନ ଯେଉଁ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ବିଭୁସ୍ୱାନଙ୍କୁ ସେଇ ଜ୍ଞାନ ଦେଉଛି ପରିବର୍ତ୍ତିତ ହେଉନାହିଁ ପରିବର୍ତ୍ତିତ ହେଲେ ଏ ଜ୍ଞାନ ନଷ୍ଟ ହୋଇଯିବ ତେଣୁ ଏଇଥିରୁ ଆମେ ଜାଣିବା ଇଏ ହେଉଛି ଇଏ ପରମାର୍ଥିକ ଜ୍ଞାନ ଇଏ ଭୌତିକ ବସ୍ତୁ ନୁହଁ ପରମାର୍ଥିକ ବସ୍ତୁ 15 ଅଧ୍ୟାୟରେ କହିବେ ସେ କଥା ପରମାର୍ଥିକ ବସ୍ତୁ ବୋଲେ ପରିବର୍ତ୍ତିତ ହୁଏ ନାହିଁ, ଭୌତିକ ବସ୍ତୁରେ ପରିବର୍ତ୍ତନ ହେବ। ଛଅଟି ବିକାର ରହିଛି, ଷଡ଼ ବିକାର, 13 ଅଧ୍ୟାୟରେ କୁହାଯିବ ସେ କଥା। ଯେଉଁ ବସ୍ତୁରେ ପରିବର୍ତ୍ତନ ହେଉଛି ସେଇଟା ହେଉଛି ଭୌତିକ, ଆମେ ଏଥିରୁ ଜାଣିବା। ଯେଉଁ ବସ୍ତୁରେ ପରିବର୍ତ୍ତନ ନାହିଁ ସେ ହେଉଛି ଆଧ୍ୟାତ୍ମିକ ବା ପରମାର୍ଥିକ। ତେଣୁ ଏଇଭଳି ଭାବରେ 4ର୍ଥ ଅଧ୍ୟାୟରେ ଭଗବାନ ଜ୍ଞାନ ଦେବେ, ବହୁତ କଥା ରହିଛି। ଇଏ ହେଉଛି ଜ୍ଞାନ ଯୋଗ। 5ର୍ଥ ଅଧ୍ୟାୟରେ କର୍ମ ସନ୍ନ୍ୟାସ ଯୋଗ, ଆମେ ସଂକ୍ଷେପରେ ଗୋଟିଏ ଶ୍ଲୋକ କହିବା। 5ର୍ଥ ଅଧ୍ୟାୟ 38 ଶ୍ଲୋକରେ ଭଗବାନ କହିଲେ, ଭକ୍ତାରମ୍ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନ୍ତମାଂ ଶାନ୍ତି ମୁଚ୍ଛତି। ଜଣେ ଯଦି ଶାନ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ତାହେଲେ ଭଗବତ ଗୀତା ପାଠ କରିବେ। ଗୀତା ପାଠର ମହତ୍ତ୍ୱ ମହାତ୍ମ ଏଇଟା। ଜଣେ ଯଦି ଶାନ୍ତି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ତାହେଲେ ଗୀତା ପାଠ କରିବେ, ନହେଲେ ଅନ୍ୟ କୌଣସି ଉପାୟରେ ଶାନ୍ତି ପ୍ରାପ୍ତ ହୋଇପାରିବେ ନାହିଁ। କାରଣ ଭୌତିକ ଜଗତ ହେଉଛି ଅଶାନ୍ତିର ଜଗତ। ଏ ଆସିବ କେଉଁ 13ର ଅଧ୍ୟାୟରେ ଜ୍ଞାନ ଯୋଗରେ ଭଗବାନ କହିବେ, ଇଏ ହେଉଛି ଦୁଃଖାଳୟମ ଅଶାଶ୍ୱତମ। ଅନେକ ପ୍ରକାର ଦୁଃଖ ରହିଛି, ତେଣୁ ଆମେ ଅଶାନ୍ତି ପ୍ରାପ୍ତ ହେବା। 2ର ଅଧ୍ୟାୟରେ ମଧ୍ୟ ଭଗବାନ କହିଥିଲେ, ଅଶାନ୍ତସ୍ୟ କୁତଃ ସୁଖମ୍। ଜଣେ ଅଶାନ୍ତ ହେଲେ କେବେଳେ ସୁଖ ପ୍ରାପ୍ତ ହୋଇପାରିବ ନାହିଁ। ଶାନ୍ତି ସୁଖ ପ୍ରାପ୍ତ ହେବା ପାଇଁ ଆମେ ଭଗବତ ଗୀତା ପାଠ କରିବା। 5ର ଅଧ୍ୟାୟ 29 ଶ୍ଲୋକରେ ଅନ୍ତିମ ଶ୍ଲୋକରେ ଭଗବାନ କହିଲେ, ଶାନ୍ତିର ସୂତ୍ର ଦେଲେ। ପ୍ରଭୁପାଦ ମହାରାଜ କହନ୍ତି, ଶାନ୍ତି ପ୍ରାପ୍ତ ହେବା ପାଇଁ ଆମର ୟୁନାଇଟେଡ଼ ନେସନ୍ସ ହେଇଛି, ଜାତିସଂଘ ତିଆରି ହୋଇଛି। କାରଣ ପ୍ରଥମ ମହାଯୁଦ୍ଧ ପରେ ଜାତିସଂଘ ସୃଷ୍ଟି ତିଆରି ହେଲା, ଆଉ ଯୁଦ୍ଧ ନ ହେବ, କିନ୍ତୁ ପୁଣି ଗୋଟେ ଯୁଦ୍ଧ ହୋଇଗଲା, ବର୍ତ୍ତମାନ 3ର ମହାଯୁଦ୍ଧ ହେବ। ଶାନ୍ତି ସ୍ଥାପନ ହୋଇପାରିବ ନାହିଁ। ଶାନ୍ତି ସ୍ଥାପନ କରିବା ପାଇଁ ହେଲେ ଭଗବତ ଗୀତା ପାଠ କରିବାକୁ ପଡ଼ିବ। ଆମେ ଯଦି ଏତିକି ଜାଣିଯିବା ଯେ ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ଉପଭୋଗକାରୀ ନୁହଁ, ଯଦି ଏତିକି ଜାଣିଯିବା, ଏବଂ ସର୍ବଲୋକ ମହେଶ୍ୱରମ୍, ଯେତେ ସବୁ ଲୋକ ରହିଛି, ବୁର୍ଲାଠୁ ଆରମ୍ଭ କରି ସମ୍ବଲପୁରଠାରୁ ଆରମ୍ଭ କରି ଯେତେ ପୃଥିବୀ ମହାଲୋକ ଜନଲୋକ ତପଲୋକ ଯେତେ ଲୋକ ରହିଛି, ସବୁକିଛିର ମାଲିକ ହେଉଛନ୍ତି ସିଏ, ସର୍ବଲୋକ ମହେଶ୍ୱରମ୍, ମହା ଈଶ୍ୱର ସିଏ। ଆଉ ବହୁତ ଈଶ୍ୱର ଅଛନ୍ତି, ସର୍ବଲୋକର ଈଶ୍ୱର ସବୁ ରହିଛନ୍ତି, କିନ୍ତୁ ମହା ଈଶ୍ୱର ହେଉଛନ୍ତି ସିଏ ମହେଶ୍ୱରମ୍। ଏବଂ ସିଏ ହେଉଛନ୍ତି ସୁହୃଦଂ ସର୍ବଭୂତାଣାଂ, ଖାଲି ମନୁଷ୍ୟମାନଙ୍କର ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଅଛନ୍ତି, ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ସମସ୍ତଙ୍କର ସିଏ ହେଉଛନ୍ତି ସୁହୃଦ, ସିଏ ହେଉଛନ୍ତି ବନ୍ଧୁ। ଜ୍ଞାନ୍ତ ଏତିକି ଯଦି ଆମେ ଜାଣିଯିବା ତାହେଲେ ଆମେ ଶାନ୍ତି ପ୍ରାପ୍ତ ହେବା, ଏ ହେଉଛି ଶାନ୍ତିର ସୂତ୍ର। ତେଣୁ ଏଇ ଯେଉଁ ଭଗବାନଙ୍କ ସହିତ ଯୁକ୍ତ ହେବା ପାଇଁ ବିଭିନ୍ନ ପ୍ରକାର ଯେଉଁ ଯୋଗ ପଦ୍ଧତି ରହିଛି, 6ର ଅଧ୍ୟାୟରେ ଭଗବାନ କହିବେ ସେ କଥା। କ'ଣ? ତପସ୍ୱୀ ଭି ଅଧିକ ଯୋଗୀ, ଜ୍ଞାନୀ ଭିଓ ବି ମତ ଅଧିକ, କର୍ମୀ ଭିଅସ୍ଥା ଅଧିକ ଯୋଗୀ, ତସ୍ମାତ୍ ଯୋଗୀ ଭବାର୍ଜୁନ। ଯେଉଁମାନେ ତପସ୍ୟା କରୁଛନ୍ତି ଆନନ୍ଦ ପ୍ରାପ୍ତ ହେବା ପାଇଁ, ଶାନ୍ତି ପ୍ରାପ୍ତ ହେବା ପାଇଁ, ଜୀବନରେ କିଛି ସିଦ୍ଧି ପ୍ରାପ୍ତ ହେବା ପାଇଁ ତପସ୍ୟା କରୁଛନ୍ତି, ବହୁତ ପ୍ରକାର ତପସ୍ୟା ରହିଛି। 7ର ଅଧ୍ୟାୟରେ କୁହାଯିବ, 3 ପ୍ରକାର ତପସ୍ୟା ବିଷୟରେ କୁହାଯିବ, ଏବଂ ସେ ମଧ୍ୟ 3 ଗୁଣରେ ରହିଛି, ଏମିତି 9 ପ୍ରକାର ତପସ୍ୟା ରହିଛି। କିନ୍ତୁ ତାଙ୍କଠାରୁ ଅଧିକ ହେଉଛନ୍ତି ଯୋଗୀ, ତପସ୍ୱୀ ବି ଅଧିକ ଯୋଗୀ, ଆଉ ବହୁତ ପ୍ରକାର କର୍ମୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ବେଦ ଜାଣିନାହାନ୍ତି କର୍ମ କରୁଛନ୍ତି ସେମାନେ ସବୁ ବିକର୍ମ କରୁଛନ୍ତି, ଯେଉଁମାନେ ବେଦ ଜାଣିକରି କର୍ମ କରୁଛନ୍ତି ସେମାନେ ସବୁ କ'ଣ, ସେମାନେ ସବୁ ଅନୁମୋଦିତ କର୍ମ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ହେଉଛନ୍ତି ଯୋଗୀ, କର୍ମୀ ଭିଅସ୍ଥା ଅଧିକ ଯୋଗୀ, ତପସ୍ୱୀ ଭିଅ ଅଧିକ ଯୋଗୀ, ଜ୍ଞାନୀ ଭିଅ ବି ମଧ୍ୟ କର୍ମୀ, ଜ୍ଞାନୀଙ୍କଠାରୁ ମଧ୍ୟ ସେ ଅଧିକ ଯୋଗୀ। ତେଣୁ ଏଇ ଯୋଗୀ, ଯୋଗୀମାନ ଅନେକ ଯୋଗୀ ରହିଛନ୍ତି, ଶ୍ରେଷ୍ଠ ଯୋଗୀ କିଏ? ଯୋଗୀନାମ ଅପି ସର୍ବେ ସାଙ୍ଗ, ଯେତେ ପ୍ରକାର ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ବ୍ୟକ୍ତି ସେମାନଙ୍କୁ ଯୋଗୀ କୁହାଯିବ। କିନ୍ତୁ ସେମାନଙ୍କ ଭିତରେ ଯୋଗୀନାମ ଅପି ସର୍ବେଶା ମଦ୍ ଗତେନାନ୍ତରାତ୍ମନା, ଅନ୍ତରରେ ଭଗବାନ ପ୍ରତି ଲକ୍ଷ୍ୟ ଯେଉଁମାନଙ୍କର ରହିଛି, ଗତି ସେ ହେଉଛନ୍ତି ଗତି, ଆମର ଲକ୍ଷ୍ୟ ସିଏ ଶ୍ରଦ୍ଧାବାନ ଭଜତି, ଯେଉଁମାନ ଶ୍ରଦ୍ଧାର ସହିତ ଯିଏ ଭଗବାନଙ୍କୁ ଭଜନ କରନ୍ତି, ସ୍ୱାମୀ ଯୁକ୍ତ ତମ ମତ, ଭଗବାନଙ୍କର ମତ, ସିଏ ହେଉଛି ଶ୍ରେଷ୍ଠ ଯୋଗୀ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ଯେଉଁ ଭକ୍ତ, ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ କେମିତି ଆମେ ଭକ୍ତ ହେବା ଆପଣଙ୍କର? ଭକ୍ତି ହେଉଛନ୍ତି ଶ୍ରେଷ୍ଠ ଯୋଗୀ ବୋଲି କହିଲେ ଭଗବାନ, ଭକ୍ତି ହେଉଛି ଶ୍ରେଷ୍ଠ ଯୋଗ। ତେଣୁ 7ର ଅଧ୍ୟାୟରୁ 12ର ଅଧ୍ୟାୟ ଏ ଛଅଟି ଅଧ୍ୟାୟରେ ଭଗବାନ ଭକ୍ତ ଭକ୍ତି ବିଷୟରେ କହିଲେ। ଭକ୍ତି କେମିତି ଆମେ ଭକ୍ତ ଭକ୍ତି ହେବା, ଭକ୍ତି କ'ଣ ଭକ୍ତିକୁ ଆଚରଣ କରିବା, କେମିତି ଭକ୍ତ ହେବା। ତେଣୁ ଆମେ ଯଦି ଚାହୁଁଛେ ଭକ୍ତ ହେବା ପାଇଁ ତାହେଲେ ଭଗବତ ଗୀତା ପାଠ କରିବା। 7-12 ଏ ଛଅଟି ଅଧ୍ୟାୟରେ ଏ ଭକ୍ତି ଯୋଗ, ଭକ୍ତି ଯୋଗ ଭକ୍ତି ଷଟକ ବୋଲି କୁହାଯାଏ। ଏ ଛଅଟି ଅଧ୍ୟାୟରେ କୁହାଯାଇଛି ଭକ୍ତି ବିଷୟରେ। ଏ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ପ୍ରଥମ ଶ୍ଳୋକ କହିଲେ, ମୟାଶକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସିତ ଶୁଣୁ। ଭଗବାନ ପ୍ରତି ଯଦି ଆସକ୍ତି ହେବା, ଭଗବାନ ପ୍ରତି କେମିତି ଆମେ ଆସକ୍ତ ହେବା ନା, ଭଗବାନ ପ୍ରତି ଯେଉଁମାନେ ଆସକ୍ତ ହୋଇଛନ୍ତି, ପ୍ରଭୁପାଦ ମହାରାଜ, ଗୁରୁଦେବ, ଅନ୍ୟ ମହାତ୍ମାମାନେ ଭଗବାନ ପ୍ରତି ଆସକ୍ତ ହୋଇଥିବାରୁ ସେମାନେ ଏହି ସ୍ତର ପ୍ରାପ୍ତ ହୋଇଛନ୍ତି। ତେଣୁ ଆମକୁ ସୁଯୋଗ ମିଳି ତାଙ୍କ ପ୍ରତି ଆସକ୍ତ ହେବା ପାଇଁ, ତେଣୁ ତାଙ୍କ ପ୍ରତି ଆସକ୍ତ ହେବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ, ତାଙ୍କର ଯେଉଁ ନିର୍ଦ୍ଦେଶ ଅଛି ସେଇଟାକୁ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ପ୍ରଭୁପାଦ ମହାରାଜଙ୍କର ଯଦି ଆମେ ଆସକ୍ତ ହେବା, ତାହେଲେ ପ୍ରଭୁପାଦ ମହାରାଜ କହୁଛନ୍ତି ମୋର ପୁସ୍ତକକୁ ବିତରଣ କର, ତେଣୁ ଆମେ ପୁସ୍ତକ ବିତରଣ କରିବା। ଆଜିର ତିଥିରେ ଆମେ ସଂକଳ୍ପ ନେବା, ଯାହାର ଯେତିକି ଶକ୍ତି ରହିଛି ସେମାନେ କିଛି କିଛି ପୁସ୍ତକ ବିତରଣ କରିବେ, ଆମର କନସେସନାଲ ରେଟ୍ ମଧ୍ୟ ଦିଆଯାଉଛି। ତେଣୁ ଭଗବାନ ପ୍ରତି ଆସକ୍ତି ଆଣିବା ପାଇଁ ହେଲେ ଆମେ ଭଗବାନଙ୍କ ପ୍ରତି ଯେଉଁମାନେ ଆସକ୍ତ ହୋଇଛନ୍ତି, ସାଧୁ ଗୁରୁ ମହାଜନମାନଙ୍କ ପାଖରେ ଯଦି ଆମେ ଆସକ୍ତି ହେବା, ଏଇ ଆସକ୍ତି ତୃତୀୟ ଅଧ୍ୟାୟ ତୃତୀୟ ସ୍କନ୍ଧରେ କପିଳଦେବ କହିବେ ଭଗବାନ, ଏ ଆସକ୍ତି ଏଭଳି ବସ୍ତୁ ଆମେ କାଟିପାରିବା ନାହିଁ। ପ୍ରସଙ୍ଗମ ଅଜଂ ପାସମ ଆତ୍ମନ କବେ ବୁଧୁ, ଏ ଯେଉଁ ଆସକ୍ତି ରହିଛି, ଆମ ସମସ୍ତଙ୍କର ଆସକ୍ତି ରହିଛି, ଏ ଆସକ୍ତିକୁ ଆମେ କାଟିପାରିବା ନାହିଁ। କିନ୍ତୁ ସେଇ ଆସକ୍ତି ଯଦି ସାଧୁଙ୍କ ପାଖରେ ଲଗେଇଦେବା, ତାହେଲେ ମୁଖ୍ୟ ଦ୍ୱାର ପାବୃତ ଆମର ମୁଖ୍ୟ ଦ୍ୱାର ଖୋଲିଯିବ, ଭୌତିକ ଜଗତର ବନ୍ଧନ ମୃତ୍ୟୁକୁ ପାର ହୋଇଯିବା। ତେଣୁ ସପ୍ତମ ଅଧ୍ୟାୟରେ ଏଇଭଳି ଭାବରେ ଅନେକ ଶ୍ଳୋକ ରହିଛନ୍ତି। ତେଣୁ ଏ ଭକ୍ତିର ଆରମ୍ଭ ହେଉଛି ଶ୍ରବଣରୁ, ତତ୍ ଶୁଣୁ ଶ୍ରବଣରୁ ଆରମ୍ଭ ହେଉଛି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏ ହେଉଛି ଭକ୍ତିର 9ଟି ଅଙ୍ଗ। ଏଇ ଭକ୍ତି ଆରମ୍ଭ ହେବ ଶ୍ରବଣରୁ, ଆମେ ଶ୍ରବଣ କରିବା। ଆଜି ଆପଣମାନେ ଶ୍ରବଣ କରୁଛନ୍ତି, ଏଇ ଭକ୍ତି ହେଉଛି ଆପଣମାନଙ୍କର। ଆମେ କୀର୍ତ୍ତନ କରୁଛୁ, ଏହି ମଧ୍ୟ ଆମର ଭକ୍ତି। ଏବଂ ଯେତେବେଳେ ଆମେ ଯିବା ସେଇଟାକୁ ସ୍ମରଣ କରିବା, କ'ଣ ସବୁ କୁହାଗଲା, ଏକାନରେ ପୁରୀ ସେକାନରେ ବାହାର କରିଦେଲା ଆଉ ସେ ଭକ୍ତି ହେବ ନାହିଁ। ସ୍ମରଣ କରିବା, ନେକ୍ସଟ ହାୟର କୋର୍ସ ଶ୍ରବଣ କୀର୍ତ୍ତନ ସ୍ମରଣ। ତେଣୁ ଏହିଭଳି ଭାବରେ ଭକ୍ତିର 9ଟି ଅଙ୍ଗ ରହିଛି। ଏ ସପ୍ତମ ଅଧ୍ୟାୟରେ ଶ୍ରବଣରୁ ଆରମ୍ଭ ହୋଇଛି କଥା, ଭଗବାନ 6ଟି ଅଧ୍ୟାୟରେ କହିବେ ଭକ୍ତି ବିଷୟରେ। ତେଣୁ ଅନ୍ତିମରେ ସପ୍ତମ ଅଧ୍ୟାୟ ଅନ୍ତିମରେ ଭଗବାନ ଏଭଳି ସବୁ ଆଧ୍ୟାତ୍ମିକ ଶବ୍ଦ ବ୍ୟବହାର କରିବେ। ଅର୍ଜୁନ ଜାଣନ୍ତି ସବୁ, ଜୟ ଶ୍ରୀ ସୀତାରାମ ହନୁମାନ ଯେଉଁ କି ଜୟ, ତେଣୁ ଅର୍ଜୁନ ଜାଣନ୍ତି ସବୁ। କିନ୍ତୁ ଆମମାନଙ୍କ ପାଇଁ ଜାଣିବା ପାଇଁ ଭଗବାନ ପ୍ରଶ୍ନ କରିବେ 8ମ ଅଧ୍ୟାୟରେ। ଆଧିରେ ବହୁତ ପ୍ରଶ୍ନ ରହିଛି, ଆମେ ଗୋଟିଏ ପ୍ରଶ୍ନର ଉତ୍ତର ଦେବା। ଅନ୍ତକାଳେ ଚ ମାମେବ, ଆମେ କେମିତି ଜୀବନଯାପନ କରିବା, କେମିତି ଆମେ ଜୀବନଯାପନ କରିବା, ଆମ ଜୀବନରେ ମନୁଷ୍ୟ ଜୀବନରେ ସିଦ୍ଧି କେମିତି ପ୍ରାପ୍ତ ହେବା, ସିଦ୍ଧି ପ୍ରାପ୍ତ ହେବା ପାଇଁ ଆମେ ଭଗବତ ଗୀତା ପାଠ କରିବାକୁ ପଡ଼ିବ। ଭଗବାନ କହିଲେ ଯେ ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତ କଳେବରମ ଜ ପ୍ରୟାତି ସମଦ୍ଭାବଂ ଜାତି ନା ସତ୍ର ସଂଶୟ, ଏସବୁ ଦୁଇଥର କହିଛନ୍ତି। ଯଦି ମୃତ୍ୟୁ ସମୟରେ ଭଗବାନଙ୍କର ସ୍ମରଣ ଆସିଗଲା, ଅନ୍ତକାଳେ ଚ ମାମ ଏବ, ଆଉ କାହାର ନୁହଁ, ମାମ ଏବ ସ୍ମରଣ ମୁକ୍ତ, ଯଦି ସ୍ମରଣ କରି ଯଦି ଶରୀର ତ୍ୟାଗ କରିଦେବା, ତାହେଲେ ଯହ ପ୍ରୟାତି ଏଇଭଳି ଭାବରେ ଯେଉଁମାନେ ପ୍ରଯତ୍ନ କରିବେ ସେ ମୋର ଭାବକୁ ପ୍ରାପ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁକରି ଆମେ ଜପ କରୁଛେ, ପ୍ରାକ୍ଟିସ୍ ହେଉଛି, ପ୍ରାକ୍ଟିସ୍ ମେକ୍ସ ମ୍ୟାଙ୍ଗ ପରଫେକ୍ଟ। ଭଗବତ ଗୀତାରେ ମଧ୍ୟ 6ଷ୍ଠ ଅଧ୍ୟାୟରେ ଭଗବାନ କହିବେ, ଅଭ୍ୟାସରେ ଜଣେ ତୁମେ ସବୁକିଛି କରିପାରିବ। ତେଣୁ ପ୍ରାକ୍ଟିସ୍ ଜପ କରିବା, ତେଣୁ ଅନ୍ତପକ୍ଷେ ଭଗବତ ଗୀତା ପାଠ କରିବା ଏବଂ ଜପ କରିବା, ଏଇ ଦୁଇଟି ଅସ୍ତ୍ର ମହାପ୍ରଭୁ ଦେଇଛନ୍ତି, ଭଗବାନ ନାମ ଏବଂ ଭାଗବତମ। ଶ୍ରୀକୃଷ୍ଣ କ'ଣ କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ, ଇଏ ହେଉଛି ଭଗବାନଙ୍କର ଅସ୍ତ୍ର, ଦୁଇଟି ଅସ୍ତ୍ର ଦେଇଛନ୍ତି ଭଗବାନ। ଶଙ୍ଖ ଚକ୍ର ଗଦା ଏସବୁ ଦେଇନାହାନ୍ତି, ତାଙ୍କର ଅସ୍ତ୍ର ହେଉଛି ଭଗବାନଙ୍କ ନାମ ଏବଂ ଭାଗବତ ବା ଭଗବତ ଗୀତା, ଏ ପାଠ କରିବା, ଏ ହେଉଛି ଅସ୍ତ୍ର। ତେଣୁ ଏଇ ଭଗବତ ଗୀତା ସେଥିପାଇଁ ଆମେ ପାଠ କରିବା, ଭଗବତ ଗୀତା ପଢ଼ିଲେ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବା, ନହେଲେ ପ୍ରାପ୍ତ ହୋଇପାରିବା ନାହିଁ। ତେଣୁ ଏଇ ଜପ କରିବା, ଆଜିର ଦିନ ତିଥିରେ ଆମେ ସଂକଳ୍ପ ନେବା, ଭଗବତ ଗୀତା ପାଠ କରିବା ଏବଂ ଜପ କରିବା ଏବଂ ଏଇଟା ପ୍ରସାର ମଧ୍ୟ କରିବା, ଗୀତା ଅନ୍ୟମାନଙ୍କୁ ବିତରଣ କରିବା। ଆଜିର ତିଥିରେ ଗୀତା ଜୟନ୍ତୀରେ ଆଜି ଏଇଟା ଆମେ ସଂକଳ୍ପ ନେବା। ତେଣୁ ଏଇଟା କହୁଛୁ ଅନ୍ତକାଳେ ଚେ ମାମିବ, ଅନ୍ତ ସମୟରେ ସମସ୍ତଙ୍କ ଆମର ଅନ୍ତ ଆସିବ, କିନ୍ତୁ ସେହି ସମୟରେ ଯଦି ଆମେ ଭଗବାନଙ୍କ କଥା ଚିନ୍ତା କରିବା, ସ୍ମରଣ ମୁକ୍ତା କଳେ ବରଂ ଯହ ପ୍ରୟାତି, ସେମାନେ ନିଶ୍ଚିନ୍ତ ଭାବରେ ମୋର ମୋତେ ପ୍ରାପ୍ତ ହେବେ, ଏତେ କୌଣସି ସନ୍ଦେହ ନାହିଁ। ଅଷ୍ଟମ ଅଧ୍ୟାୟରେ ଏଇଭଳି ଭାବରେ ଅକ୍ଷର ବ୍ରହ୍ମ ଯୋଗ ବିଷୟରେ କହିଲେ ଭଗବାନ। ନବମ ଅଧ୍ୟାୟରେ ହେଉଛି ସବୁଠାରୁ, ଅଷ୍ଟମ ଅଧ୍ୟାୟରେ ମଧ୍ୟ ଗୁହ୍ୟତର ଜ୍ଞାନ ଦିଆଯାଇଛି। ଗୁହ୍ୟ ଜ୍ଞାନ ହେଲା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ, ଗୁହ୍ୟତର ଜ୍ଞାନ ହେଲା ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ପରମାତ୍ମା ସବୁଠାରେ ବିରାଜମାନ ରହିଛନ୍ତି, ଏଇଟାକୁ ଧ୍ୟାନ କରିବେ। ଅଷ୍ଟମ ଅଧ୍ୟାୟରେ ମଧ୍ୟ ସେଇଟା କୁହାଯାଇଛି ଅକ୍ଷର ବ୍ରହ୍ମ, ତାଙ୍କ ଭିତରେ ଧ୍ୟାନ କରିବା। ସର୍ବଦ୍ୱାରେଷୁ ସଂଯମ୍ୟ ମନୋହୃଦି ନିରୁଦ୍ଧ ଚ ମୂର୍ଣ୍ଣାଧାୟତ୍ମନ ପ୍ରାଣମ ଆସ୍ଥିତ ଯୋଗ ଧାରଣମ ଓମିତ୍ୟାକ୍ଷାକ୍ଷରମ ବ୍ରହ୍ମ ବ୍ୟାହରଣ ମା ମନୁସ୍ମରଣ। ଏଇ ଓଂ କରିବା, ଯେଉଁ ଓଂ ଓଂ ଚିନ୍ତା ଓଂ ଉଚ୍ଚାରଣ କରିବା, ପ୍ରଣବ ଉଚ୍ଚାରଣ କରିବା, ଏଇସବୁ ଅଷ୍ଟାଙ୍ଗ ଯୋଗ ବିଷୟରେ କହିଲେ ଭଗବାନ। ଷଷ୍ଠ ଅଧ୍ୟାୟରେ କହିଛନ୍ତି, ଅଷ୍ଟମ ଅଧ୍ୟାୟରେ ମଧ୍ୟ କହିଛନ୍ତି। ଏ ଗୁହ୍ୟତର ଜ୍ଞାନ, ଏ ଗୁହ୍ୟ ଜ୍ଞାନ ଠାରୁ ଆହୁରି ଉନ୍ନତ ଜ୍ଞାନ ଗୁହ୍ୟତର ଜ୍ଞାନ। ତିନି ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ, ଅନ୍ତିମରେ ସେ କଥା କହିବେ ଭଗବାନ। ତେଣୁ ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ଯିଏକି ଆମ ହୃଦୟରେ ମଧ୍ୟ ରହିଛନ୍ତି ଏବଂ ସବୁ ଅଣୁ ପରମାଣୁରେ ଯିଏ ରହିଛନ୍ତି ସେ ହେଉଛନ୍ତି ପରମାତ୍ମା। ସେ ବ୍ରହ୍ମଠାରୁ ଆଉ ବ୍ରହ୍ମର ବିସ୍ତାର, ପରମାତ୍ମା ରୂପରେ ଭଗବାନ ରହିଛନ୍ତି। ବ୍ରହ୍ମ ହେଉଛି ଗୃହ ଜ୍ଞାନ, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ଗୃହତର ଜ୍ଞାନ। ଅଷ୍ଟମ ଅଧ୍ୟାୟରେ ସେଇଟା ଦେଲେ ଭଗବାନ। ନବମ ଅଧ୍ୟାୟ ହେଉଛି ଗୃହତମ ରାଜବିଦ୍ୟା ରାଜଗୃହ ଯୋଗ। ଯେତେ ବିଦ୍ୟା ଅଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଏଇ ନବମ ଅଧ୍ୟାୟରେ କୁହାଯାଇଛି। ରାଜଗୃହ ସବୁଠାରୁ ଗୃହତମ ଜ୍ଞାନ ଏଠି ଦିଆଯାଇଛି। ତେଣୁ ଭଗବାନ ପ୍ରଥମେ ସେ କଥା କହିଲେ, ଇଦଂ ତୁ ତେ ଗୃହତମ, ଆ ପୂର୍ବରୁ ଯେଉଁ ମୁଁ ସବୁ ଜ୍ଞାନ ଦେଇଥିଲି, ଗୃହ ଜ୍ଞାନ ଦେଇଥିଲି, ଗୃହତର ଜ୍ଞାନ ଦେଇଥିଲି, ବର୍ତ୍ତମାନ ତୁମକୁ ଗୃହତମ ଜ୍ଞାନ ଦେଉଛି, ଶୁଣ। ନବମ ଅଧ୍ୟାୟରେ କହିଲେ ଭଗବାନ, ଇଦଂ ତୁ ତେ ଗୃହତମ ପ୍ରବକ୍ଷା ଆମେ ଅନୁସୂୟ ଏବେ। ଆମେ ଯଦି ଭଗବାନଙ୍କୁ ଈର୍ଷା ନ କରିବା ତାହେଲେ ଆମେ ଜ୍ଞାନଟି ପ୍ରାପ୍ତ ହୋଇପାରିବା, ନହେଲେ ପ୍ରାପ୍ତ ହୋଇପାରିବା ନାହିଁ। ଯଜ୍ଞାନ୍ତ ମୁଖ୍ୟ ସଶୁଭାତ, ଜ୍ଞାନ ବିଜ୍ଞାନ ଭଗବାନ ଜ୍ଞାନ, ଏବଂ କେମିତି ଏ ଜ୍ଞାନକୁ ଆମେ ନିଜ ଜୀବନରେ ଆଚରଣ କରିପାରିବା ସେଇଠୁ ବିଜ୍ଞାନ। ଇଦଂ ତୁ ତେ ଗୃହତମ ପ୍ରବକ୍ଷା ଆମେ ଅନୁସୂୟ ଏବେ, ଜ୍ଞାନ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ସଶୁଭାତ। ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ଜଣେ ପଢ଼ିଦେଲେ ଖାଲି ଜ୍ଞାନ ପ୍ରାପ୍ତ ହେବ, କିନ୍ତୁ ସେଇଟାକୁ କେମିତି ବିଜ୍ଞାନରେ ପରିଣତ କରାଯିବ ସେଇଟା ବୁଝିବାର ଅଛି। ବିଜ୍ଞାନ ନବମ ଅଧ୍ୟାୟରେ ସେଇଟା କୁହାଯାଇଛି, ବିଜ୍ଞାନ ସହିତ ଯାହାକୁ ଜାଣିଲେ ଆମେ ମୃତ୍ୟୁକୁ ପାର ହୋଇଯିବା। ଭଗବତ ଗୀତା ପାଠ କଲେ ଆମେ ମୃତ୍ୟୁକୁ ପାର ହୋଇଯିବା, ମୃତ୍ୟୁ ଉପରେ ବିଜୟ ଲାଭ କରିବା। ଯେଉଁ ମୃତ୍ୟୁ ଉପରେ ବିଜୟ ଲାଭ କରିବା ପାଇଁ ବହୁତ ରିସର୍ଚ୍ଚ ଚାଲିଛି। ଉତ୍ତରପ୍ରଦେଶ ସରକାର ଯେଉଁ ରହିଛନ୍ତି ଉତ୍ତରାଞ୍ଚଳର, ସେମାନେ ପ୍ରକାର ରିସର୍ଚ୍ଚ କରୁଛନ୍ତି ମୃତ୍ୟୁକୁ କେମିତି ଜୟ କରିବେ। କିନ୍ତୁ ମୃତ୍ୟୁକୁ ଜୟ କରିବାର ଉପାୟ ଭଗବାନ କହିଦେଉଛନ୍ତି, ମୃତ୍ୟୁ ଶଶୁଭାତ ଏ ଜ୍ଞାନ ପ୍ରାପ୍ତ ହେଲେ ବିଜ୍ଞାନ ସହିତ, ଭଗବାନ ବିଜ୍ଞାନ ସହିତ ଦେଉଛନ୍ତି। ତେଣୁ ଏହି ବିଜ୍ଞାନ ପ୍ରାପ୍ତ ହେବା ପାଇଁ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଏହି ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯିବା, ସିଏ ଆମକୁ ଏ ଜ୍ଞାନଟି ଦେବେ, ବିଜ୍ଞାନ ସହିତ ପ୍ରଦାନ କରିବେ, ଯେମିତି ଭଗବାନ ଦେଉଛନ୍ତି ଅର୍ଜୁନକୁ। ତେଣୁ ଆମେ ଗୋଟିଏ ବିଜ୍ଞାନ କହିବା, ନବମ ଅଧ୍ୟାୟରେ ଭଗବାନ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯେଉଁମେ ଭକ୍ତା ପ୍ରୟଚ୍ଛନ୍ତି ତଦଂ ଭକ୍ତି ଉପରହୃତମ ଅସ୍ନାମି ପ୍ରୟତାତ୍ମନ। ଇଏ ହେଉଛି ବିଜ୍ଞାନ। ଆମେ ସମସ୍ତେ ଖାଦ୍ୟ ଖାଉଛେ, କିନ୍ତୁ ସେହି ଖାଦ୍ୟକୁ ଯଦି ଆମେ ଭଗବାନଙ୍କୁ ଅର୍ପଣ କରିବା, ଭଗବାନ କେଉଁ ଖାଦ୍ୟ ଖାଇବେ? ଆମିଷ ଖାଦ୍ୟ ଖାଇବେ ନାହିଁ, ଶୁଦ୍ଧ ଶାକାହାରୀ ଭଗବାନ ପତ୍ର ପୁଷ୍ପ ଫଳ ତ୍ୱୟ କ୍ଷୀର ଇତ୍ୟାଦି ଏସବୁ ଆମେ ପ୍ରଦାନ କରିପାରିବା ଭଗବାନଙ୍କୁ। ଏଇଟାକୁ ପ୍ରଦାନ କଲେ ଇଏ ଆମର ବିଜ୍ଞାନ। ଆମେ ଯେଉଁ ଖାଦ୍ୟ ଖାଇବା, ଆମର ଏକ ପ୍ରସଙ୍ଗରେ ଆମେ ଗୋଟେ କଥା କହିବା, ଆମେ ଯଦି ଅନ୍ୟ ଆମେ ଯଦି ଅଫିସରେ ଥିଲୁ ସେହି ସମୟରେ ଭଗବତ ଗୀତା ଆଲୋଚନା କରୁଥିଲା ବେଳେ ଏଇ ଶ୍ଳୋକଟି ଯେଉଁ ରହିଛି, ଏ ସମୟରେ ଜଣେ ପ୍ରଶ୍ନ ପଚାରିଲେ, ତାହେଲେ ଆମେ ମାଛ ମାଂସ ଖାଇବା ନା ନାହିଁ? ନା, ମାଛ ମାଂସ ଖାଇବା ଟିକେ କ'ଣ ଅସୁବିଧା ଅଛି? ଏଇଟା ପଢ଼ି ଦେଉଛେ ନା ଆଉ, ଏ ବିଜ୍ଞାନ ଜାଣିନାହାନ୍ତି। ଜ୍ଞାନ ଖାଲି ପ୍ରାପ୍ତ ହେଲେ ବିଜ୍ଞାନ ଜାଣିନାହାନ୍ତି। ଏ ଜ୍ଞାନକୁ ବିଜ୍ଞାନରେ ପରିଣତ କରିବା ପାଇଁ ହେଲେ ଆମକୁ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ଯାହାଠୁ ତାଠୁ ଶିଖିଦେଲେ ବୁଝିପାରିବା ନାହିଁ ବିଜ୍ଞାନ। ତେଣୁ ଆମେ ନିଜ ଜୀବନରେ ଆଚରଣ କରିବା। ଆଜି ଆପଣମାନେ ଯେଉଁ ପ୍ରସାଦ ପାଇବେ ଭଗବାନଙ୍କୁ ଅର୍ପିତ ହେଇ ପ୍ରସାଦ ପାଇ ଏକାଦଶୀ ପ୍ରସାଦ ଭଗବାନଙ୍କୁ ଅର୍ପିତ ହେଇଛି, ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ସେ କଥା, ଯଜ୍ଞ ସୃଷ୍ଟା ଆସୀନ ସନ୍ତୋ ମୁଚ୍ୟନ୍ତେ ସର୍ବ କିଳବି ସେଇ ଭୁଞ୍ଜନ୍ତେ ତୁ ଅଘଂ ପାପା ଯେ ପଚନ୍ତି ଆତ୍ମକାରଣାତ୍। ଆମେ ଯଦି ଭଗବାନଙ୍କୁ ଅର୍ପଣ ନ କରି ଖାଇବା ତାହେଲେ ଆମେ ପାପ ହିଁ ଭକ୍ଷଣ କରିବା, କିନ୍ତୁ ଭଗବାନଙ୍କୁ ଅର୍ପଣ କରି ଯଦି ପ୍ରସାଦ ପାଇବା ତାହେଲେ ଆମେ ସମସ୍ତ ଦୁଃଖରୁ ମୁକ୍ତ ହୋଇଯିବା। ଅଷ୍ଟାଦଶ ଅଧ୍ୟାୟରେ କହିବେ ସେ କଥା ଭଗବାନ, ପ୍ରସାଦ ସର୍ବଦୁଃଖାନାମ ହାନି ରସ୍ୟ ପଜାୟତେ, ପ୍ରସନ୍ନ ଚେତୋଷୀ ଆସୁ ବୁଦ୍ଧି, ଆମର ବୁଦ୍ଧି ପ୍ରାପ୍ତ ହେବା, ଭଗବାନଙ୍କୁ କେମିତି ପ୍ରାପ୍ତ ହେବା ସେ ବୁଦ୍ଧି ଭଗବାନ ଦେବେ। ଏ ପ୍ରସାଦ ପ୍ରାପ୍ତ ହେଲା ମାନେ ଆଜି ଆପଣ ପ୍ରସାଦ ପ୍ରାପ୍ତ ହେବେ, ଏ ବୁଦ୍ଧି ପ୍ରାପ୍ତ ହେବେ, ପ୍ରସାଦ ମାଧ୍ୟମରେ ଭଗବାନ ସେ ବୁଦ୍ଧି ଦେବେ। ତେଣୁ ଦଶମ ଅଧ୍ୟାୟରେ ଭଗବାନଙ୍କୁ ଯେତେବେଳେ ପୂର୍ଣ୍ଣ ଭାବରେ ତାଙ୍କର ଜ୍ଞାନ ଦେଇଦେଲେ, ଗୁହ୍ୟ ଗୁହ୍ୟତର ଗୁହ୍ୟତମ ତିନି ପ୍ରକାର ଜ୍ଞାନ ଦେଇଦେଲେ, ଅର୍ଜୁନ ଭଗବାନ ସ୍ତୁତି କରିଛନ୍ତି। ଅର୍ଜୁନ ଯେଉଁଭଳି ଭାବରେ ଭଗବାନଙ୍କୁ ସ୍ତୁତି କରିଛନ୍ତି ଆମେ ସେହିଭଳି ଭାବରେ ଭଗବାନ ବୁଝିବା। ଦଶମ ଅଧ୍ୟାୟରେ ଭଗବାନ ସ୍ତୁତି କରିଛନ୍ତି ଅର୍ଜୁନ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଆ ପୂର୍ବରୁ ଆଠରୁ ଏଗାର ଯେଉଁ ଭଗବାନ ଦଶମ ଅଧ୍ୟାୟରେ ଯେଉଁ ଜ୍ଞାନ ଦେଇଛନ୍ତି, ଇଏ ହେଉଛି ଗୀତାର ସାର, ଆପଣମାନେ ପଢ଼ିବେ ଗୀତାର ସାର ଆଠରୁ ଏଗାର। ତେଣୁ ସବୁ ଜ୍ଞାନ ପ୍ରାପ୍ତ ହେଲା ପରେ ଅର୍ଜୁନ ଭଗବାନ କହିଲେ, ପ୍ରଭୁ ଆପଣ ହେଉଛନ୍ତି ପରମ ବ୍ରହ୍ମ, ସେଇ ଆପଣ ହେଉଛନ୍ତି ସେଇ ବ୍ରହ୍ମ, ଆପଣ ହେଉଛନ୍ତି ପରମାତ୍ମା, ଆପଣ ହେଉଛନ୍ତି ଭଗବାନ, ଆପଣ ହିଁ ସବୁକିଛି, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟମ, ଆପଣ ହେଉଛନ୍ତି ଦିବ୍ୟ ପୁରୁଷ, ଶାଶ୍ୱତ ଭାବରେ ସବୁବେଳେ ପାଇଁ ଆପଣ ପୁରୁଷ ରହିଛନ୍ତି। ଆଦି ଦେବ ଆପଣ ହେଉଛନ୍ତି ମୂଳ ଭଗବାନ, ଆପଣ ହେଉଛନ୍ତି ଅଜମ, ଆପଣଙ୍କର ଜନ୍ମ ନାହିଁ, ଆପଣ ହେଉଛନ୍ତି ବିଭୁ, ଆପଣ ହେଉଛନ୍ତି ଅନଲିମିଟେଡ଼, ଏଇଭଳି ଭାବେ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ କେମିତି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି, କଥମ ବିଦ୍ୟା ମହମ ଯୋଗୀ ତ୍ୱାମ ସଦା ପରିଚିନ୍ତୟନ, କେମିତି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି। କାରଣ ତା ପୂର୍ବରୁ କହିଲେ ନବମ ଅଧ୍ୟାୟରେ କହିଲେ ଭଗବାନ ମନ୍ମନା ଭବ, ମୋର ମନରେ ମୋତେ ଚିନ୍ତା କର, ତେଣୁ କେମିତି ଆମେ ଚିନ୍ତା କରିବା, ତେଣୁ ଏ ପ୍ରଶ୍ନ ପଚାରିଲେ ଅର୍ଜୁନ ଦଶମ ଅଧ୍ୟାୟରେ। ତେଣୁ ଭଗବାନ ତାଙ୍କର ବିଭୂତି ଯୋଗ ବିଷୟରେ କହିଲେ, ଦଶମ ଅଧ୍ୟାୟ ହେଉଛି ବିଭୂତି ଯୋଗ, ତାଙ୍କ ବିଭୂତି ଯାହା ସବୁ ଦେଖୁଛେ ତାଙ୍କର ଭଗବାନ ବିଭୂତି, ଏ ଭଗବାନଙ୍କ ବିଭୂତି ଏଭଳି ରହିଛି, ସେ ଭଗବାନ ଯଦି ବିଭୂତି କେବଳ କହିଥାନ୍ତେ ତାଙ୍କ ବିଷୟରେ, ବିଭୂତି ବିଷୟରେ ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଥାନ୍ତା, ଶେଷ ହୋଇନଥାନ୍ତା। ତେଣୁ ଭଗବାନ କହିଲେ ବିସ୍ତାର ନା, ମୁଁ ଆଉ ତୁମକୁ କ'ଣ କହିବି, ବିସ୍ତାରରେ କ'ଣ କହିବି, ଖାଲି ଏତିକି ଜାଣି ରଖ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ମୋର ଚାରି ଭାଗରୁ ଭାଗରେ ଅବସ୍ଥିତ, ଅଥବା ବହୁନେ ତେନ କିଂ ଜ୍ଞାତେନ ତଭାର୍ଜୁନ ବିଷ୍ଟଭ୍ୟାମ ଇଦମ୍ କୃଷ୍ଣ ଏକାଂଶନ ସ୍ଥିତ ଜଗତ। ଏ ସମଗ୍ର ଯେଉଁ ଭଗବାନଙ୍କ ସୃଷ୍ଟି ରହିଛି, ଆଧ୍ୟାତ୍ମିକ ଜଗତ ଭୌତିକ ଜଗତ ସବୁ, ଏ ଭୌତିକ ଜଗତ ହେଉଛି ସମସ୍ତ ଜଗତର ଚାରି ଭାଗରୁ ଭାଗେ, ୱାନ୍ ଫୋର୍ଥ, ଏଥିରୁ ଆମେ ଜାଣିବା ଯାହା ସବୁ ଦେଖୁଛେ ସବୁ ଭଗବାନଙ୍କ ବିଭୂତି, ସବୁକିଛି ଯାହା ଭୂମି ଜଳ ଭୂମି ଆପ ନଳ ବାୟୁ ଖଂ ମନ ବୁଦ୍ଧିରେ ବଚ ଅହଙ୍କାର ଇତିଅମେ ଭିନ୍ନ ପ୍ରକୃତିର ଅସ୍ତ୍ର, ଏଇସବୁ ଭଗବାନଙ୍କ ଶକ୍ତି। ଯେଉଁମାନେ ଭଗବତ ଚେତନଶୀଳ ହୋଇଯିବେ, ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେବେ, ସେ ସବୁଠି ଭଗବାନ ଦର୍ଶନ କରିପାରିବେ। ଷଷ୍ଠ ଅଧ୍ୟାୟରେ ଭଗବାନ ସେକଥା କହିଲେ, ଯେଉଁମାନଙ୍କ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଙ୍ଗ ନ ପ୍ରଣଶ୍ୟାମି ସଚ ମେହନ ପ୍ରଣଶ୍ୟତି। ଆମେ ଯେଉଁଠି ଦେଖିଲେ ଭଗବାନ ଦେଖିବା, ଆମର ସେଇଟା ହେଉଛି ସବୁଠାରୁ ଉଚ୍ଚତମ ସ୍ଥିତି, ସବୁଠାରୁ ଶ୍ରେଷ୍ଠ ଭକ୍ତର ସ୍ଥିତି ହେଉଛି ଏଇଟା, ସବୁଠି ସେ ଭଗବାନ ଦର୍ଶନ କରିବେ, ଯେଭଳି ପ୍ରହ୍ଲାଦ ମହାରାଜ ଦର୍ଶନ କରୁଥିଲେ ଭଗବାନଙ୍କୁ। ତେଣୁ ଏକାଦଶ ଅଧ୍ୟାୟ ବିଶ୍ୱରୂପ ଯୋଗ, ଅର୍ଜୁନ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଯେଉଁ କଥା କହିଲେ ଆପଣଙ୍କ ବିଭୂତି ବିଷୟରେ ମୁଁ ଦେଖିବା ପାଇଁ ଚାହୁଁଛି, କାରଣ ସମସ୍ତେ କହିବେ ଏ ଜ୍ଞାନ ଦେବ ମୁଁ ହେଉଛି ଭଗବାନ ବୋଲି କହିଦେବେ, ତେଣୁ ଆପଣ ଦେଖାନ୍ତୁ ଏଇ ଯେଉଁ କହିଲେ ଆପଣ କ'ଣ ଆଦିତ୍ୟାନାଙ୍ଗ ଅହମ୍ ବିଷ୍ଣୁ ଜ୍ୟୋତିଷା ମରବିରଂଶମାନ ମରିଚି ମରୁତା ଏଇସବୁ ଯେଉଁ ବିଭୂତି ଯୋଗ ବିଷୟରେ କହିଲେ ଭଗବାନ ଦେଖେଇଦେଲେ, ସେଇଟା ଖାଲି ଥିଓରିଟିକାଲି କହିଲେ ନାହିଁ, ପ୍ରାକ୍ଟିକାଲି ଦେଖେଇଦେଲେ, ବିଶ୍ୱରୂପ ଯୋଗ ବିଶ୍ୱରୂପ ଦର୍ଶନ ଦେଖେଇଦେଲେ, ଅର୍ଜୁନକୁ ଦେଖେଇଦେଲେ ବିଶ୍ୱରୂପ, ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ବର୍ଣ୍ଣନା କରାଗଲା। ତେଣୁ ଏକାଦଶ ଅଧ୍ୟାୟରେ ଅନ୍ତିମ ଶ୍ଳୋକ ହେଉଛି 55 ଶ୍ଳୋକରେ ଭଗବାନ କହିଲେ, ମତ୍କର୍ମକୃତ ମତ୍ପର୍ମ ମଦ୍ଭକ୍ତ ସଙ୍ଗବର୍ଜିତ ନିର୍ବୈର ସର୍ବଭୂତି ଯଶ ମାମିତ ପାଣ୍ଡବ। ଆମେ ଭଗବାନ ପାଖକୁ କେମିତି ଯିବା, ଏ ତାର ସୂତ୍ର ଦେଲେ, ମତ୍କର୍ମକୃତ ଭଗବାନଙ୍କର ଯେଉଁ ସବୁ ରହିଛି ନିର୍ଦ୍ଦେଶିତ କର୍ମ ସେଇଟାକୁ ଆମେ କରିବା, ମତ୍ ପରମ ଆମେ ସବୁବେଳେ ଭଗବାନଙ୍କ ସହିତ ଯୁକ୍ତ ହେବା, ମତ୍ ଭକ୍ତ ଭଗବାନ ଭକ୍ତ ହେବା, ସଙ୍ଗବର୍ଜିତ ଅସତ୍ସଙ୍ଗ ତ୍ୟାଗ କରିବା, ମତ୍କର୍ମକୃତ ମତ୍ ପରମ ମଦ୍ଭକ୍ତ ସଙ୍ଗବର୍ଜିତ ନିର୍ବୈର ସର୍ବଭୂତେଷୁ ଯଦି ସମସ୍ତ ଜୀବଙ୍କ ପ୍ରତି ଆମେ ନିର୍ଭୀରତା ହେବା ବା ମିତ୍ର ହେବା, ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବା। ପ୍ରଭୁପାଦ ମହାରାଜ କହନ୍ତି, ଇଏ ହେଉଛି ଭଗବତ ଗୀତାର ସାର, ଏକାଦଶ ଅଧ୍ୟାୟ 55 ଶ୍ଳୋକ, ଇଏ ଅନ୍ତିମ ଶ୍ଳୋକ। ଏବଂ ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗର ଅନ୍ତିମ ଅଧ୍ୟାୟ। 7-12 6 ଅଧ୍ୟାୟରେ ଭକ୍ତି ଯୋଗ ବିଷୟରେ କହି, ଦ୍ୱାଦଶ ଅଧ୍ୟାୟରେ ଭକ୍ତି ଯୋଗ ବିଷୟରେ କହିବେ ଭଗବାନ। ବିଭିନ୍ନ ପ୍ରକାର ଅଲ୍ଟରନେଟିଭ୍ ଦେବେ, ସମସ୍ତେ ହାଇଏଷ୍ଟ ସ୍ତରକୁ ଆସିପାରିବେ ନାହିଁ। ଯେମିତି କହିଲେ କ'ଣ, ମୟି ଏବ ମନ ଅଧସ୍ତ ମୟି ବୁଦ୍ଧି ନିବେଶୟ ନିବଶିଷି ମୟି ଏବ ଅତ ଉର୍ଦ୍ଧ୍ୱଂ ନ ସଂଶୟ। ଆମେ ଯଦି ଏହି ସ୍ତର ପ୍ରାପ୍ତ ହୋଇଯିବା, ଏଠୁ ଶ୍ରେଷ୍ଠ ସ୍ତର, ମୟି ଏବ ମନ ଅଧସ୍ତ, ମନକୁ ଭଗବାନ ପାଖରେ ଲଗେଇଦେବା, ମୟି ଏବ ମନ ଅଧସ୍ତ ମୟି ବୁଦ୍ଧି ନିବେଶୟ, ମୋର ବୁଦ୍ଧି ମଧ୍ୟ ଭଗବାନ ପାଖରେ ଲଗେଇଦେବା, ମୟି ଏବ ମନ ଅଧସ୍ତ ମୟି ବୁଦ୍ଧି ନିବେଶିଷି ମୟି ଏବ। ତେଣୁ ଏହିଭଳି ଭାବରେ ଯଦି ଆମେ ଭଗବାନ ପାଖରେ ନିଜକୁ ମନକୁ ବୁଦ୍ଧିକୁ ଲଗେଇଦେବା, ତା'ର ଉର୍ଦ୍ଧ୍ୱରେ ଆଉ କିଛି ନାହିଁ, ଆମେ ଶ୍ରେଷ୍ଠ ସ୍ତର ପ୍ରାପ୍ତ ହୋଇଯିବା, ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଯିବା। କିନ୍ତୁ ଏହି ସ୍ଥିତି ସମସ୍ତେ ପ୍ରାପ୍ତ ହୋଇପାରିବେ ନାହିଁ, ସେଥିପାଇଁ ବିଭିନ୍ନ ଅଲ୍ଟରନେଟିଭ୍ ଭଗବାନ ଦେଲେ। ତେଣୁ ଏହିଭଳି ଭାବରେ ଅନ୍ତିମରେ କହିଲେ, ସର୍ବକର୍ମ ଫଳ ତ୍ୟାଗ, ସବୁକିଛି କର୍ମଫଳକୁ ତ୍ୟାଗ କର, ଏସବୁ ବିଭିନ୍ନ ଅଲ୍ଟରନେଟିଭ୍ ଦ୍ୱାଦଶ ଅଧ୍ୟାୟରେ ଦେଲେ। ତେଣୁ 13 ଅଧ୍ୟାୟ ହେଉଛି କ'ଣ, 13 ଅଧ୍ୟାୟଟି 6 ବିଷୟରେ ଭଗବାନ କହିବେ। 13 ଅଧ୍ୟାୟଟି କ'ଣ, 13 ଅଧ୍ୟାୟରେ ଭଗବାନ କହିବେ କ'ଣ, କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ, ଜ୍ଞେୟ ଏବଂ 13 ଅଧ୍ୟାୟର ଶୀର୍ଷକ ହେଉଛି କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ। ଇଏ କ୍ଷେତ୍ର କ୍ଷେତ୍ରଜ୍ଞ ବିଷୟରେ କହିବେ, କ୍ଷେତ୍ର କ୍ଷେତ୍ରଜ୍ଞ, ଜ୍ଞାନ, ଜ୍ଞେୟ ଏବଂ ଆଉ ଗୋଟେ ହେଉଛି ପ୍ରକୃତି ପୁରୁଷ। ଏଇ 6 ବିଷୟରେ ଜ୍ଞାନ ପ୍ରଦାନ ଦେବେ ଭଗବତ ଗୀତା 13। 5 ଶ୍ଳୋକରେ ଭଗବାନ କହିଦେଲେ ସବୁ ଜ୍ଞାନ, କେହି ଯେତେ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ ସେ କେହି କହିପାରିବେ ନାହିଁ ମୁଁ ଜ୍ଞାନର ଅନ୍ତ ପାଇଗଲି ବୋଲି। କିନ୍ତୁ ଭଗବାନ 5 ଶ୍ଳୋକରେ ଭଗବାନ ସବୁ ଜ୍ଞାନ ପ୍ରଦାନ କରି, ଏ ଜ୍ଞାନ ଯୋଗ 13 ଅଧ୍ୟାୟ, ଏଥିରେ ମୋତେ ଜ୍ଞାନ କୁହାଯାଇଛି। ତେଣୁ ଭଗବାନ କହିଲେ, ଏତତ୍ ଜ୍ଞାନ ବ୍ୟତିକ୍ରମ ଅଜ୍ଞାନ ଯଦତୋନ୍ୟଥା, ଇଏ ସବୁ ହେଉଛି ଜ୍ଞାନ, ଆଉ ସବୁ ଯାହା ରହିଲା ସେସବୁ ଅଜ୍ଞାନ। 13 ଅଧ୍ୟାୟରେ ଜ୍ଞାନ ପ୍ରଦାନ କଲେ। ତେଣୁ ଏ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ, ଯେଉଁମାନେ ଅନ୍ୟତୁ ଏବଂ ଅଜାଣନ୍ତୁ, ଯେଉଁମାନେ ଜାଣିନାହାନ୍ତି ମଧ୍ୟ ଏ ଜ୍ଞାନ, ଏଭଳି ଯେଉଁମାନେ ଜାଣିନାହାନ୍ତି, ଏ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, 13 ଅଧ୍ୟାୟରେ ଭଗବାନ କହିବେ, ଶ୍ରୁତ୍ୱା ଅନ୍ୟେ ବି ଉପାସତେ, ଯେଉଁମାନେ ଏ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କଠାରୁ ଶୁଣିକରି ଯଦି ଭଗବାନଙ୍କୁ ଉପାସନା କରିବେ, ତାହେଲେ ତେ ବି ଚାହାନ୍ତି ତରନ୍ତି ଏବଂ ମୃତ୍ୟୁଙ୍କୁ ଶ୍ରୁତି ପରାୟଣ, ତାହେଲେ ସେମାନେ ମଧ୍ୟ ମୃତ୍ୟୁକୁ ପାର ହୋଇଯିବେ। ଏ ଭଗବତ ଗୀତାର ପାଠର ମହାତ୍ମ୍ୟ ହେଉଛି ଏଇଟା, ଆମେ ମୃତ୍ୟୁକୁ ପାର ହୋଇଯିବା, କେବଳ ଶୁଣିକରି ଭଗବାନଙ୍କୁ ଯଦି ଉପାସନା କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ 13 ଅଧ୍ୟାୟରେ ଇଏ ହେଉଛି ଜ୍ଞାନ, ଜ୍ଞାନ ଷଟକ 13-18, ଏ 6 ହେଉଛି ଜ୍ଞାନ ଷଟକ। ତେଣୁ 13 ଅଧ୍ୟାୟରେ ଯେଉଁ ଜ୍ଞାନ ଦେଲେ, 14 ଅଧ୍ୟାୟରେ ଆଉ ଟିକେ ଉନ୍ନତ ଜ୍ଞାନ ଦେଲେ, ଗୁଣତ୍ରୟ ବିଷୟ ବିଭାଗ। ଏ ଭୌତିକ ଜଗତରେ 3 ଗୁଣ ରହିଛି, ସତ୍ୱ ରଜ ତମ, ଏ 3 ଗୁଣର କ୍ରିୟା ଚାଲିଛି ଏଠି, ଯାହା ସବୁ ଦେଖିବା ସବୁ 3 ଗୁଣର କ୍ରିୟା। ତେଣୁ ଏ 3 ଆମେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏ 3 ଗୁଣର ଉର୍ଦ୍ଧ୍ୱକୁ ଯିବା, ଭଗବାନ ଏ ବିଷୟରେ କହିବେ। ତେଣୁ ଅର୍ଜୁନ ପଚାରି ପକାଇବୁ, କେମିତି ଆମେ ଯିବା, କେମିତି ଆମେ ଯିବା 3 ଗୁଣ ଉର୍ଦ୍ଧ୍ୱକୁ, କେମିତି ଯିବା, କେମିତି ମୃତ୍ୟୁକୁ ପାର ହେବା। 3 ଗୁଣ ଯିବା ଉର୍ଦ୍ଧ୍ୱକୁ ଯିବା ମାନେ ମୃତ୍ୟୁକୁ ପାର ହୋଇଯିବା, ନହେଲେ ଆମେ ମୃତ୍ୟୁ ଭିତରେ ରହିବ, ମାନେ 3 ଗୁଣ ଭିତରେ ରହିବା ମାନେ ଜନ୍ମ ମୃତ୍ୟୁ ଚାଲିବ। ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୟସ୍ଥା, ସତ୍ୟଗୁଣରେ ରହିଲେ ଉନ୍ନତ ଲୋକକୁ ଯିବେ, କିନ୍ତୁ ଭୌତିକ ଜଗତରେ ରହିବେ। ମଧ୍ୟ ତିଷ୍ଠନ୍ତି ରାଜସା, ରଜଗୁଣରେ ରହିଲେ ସେହି ସ୍ତର ସେମାନେ ପ୍ରାପ୍ତ ହେବେ। ଏବଂ ଜଘନ୍ୟ ଗୁଣ ପ୍ରତିଷ୍ଠା ଅଧୋ ଗଚ୍ଛନ୍ତି ତାମସା, ତମ ଗୁଣରେ ରହିଲେ ନିଚ ଯୋନି ପ୍ରାପ୍ତ ହେବେ। କିନ୍ତୁ କେମିତି ଯିବା, ଉର୍ଦ୍ଧ୍ୱକୁ କେମିତି ଯିବା, ଭଗବାନ ତା'ର ଉତ୍ତର ଦେବେ ଅନ୍ତିମ ଶ୍ଳୋକରେ, ଅନ୍ତିମ ତା ପୂର୍ବ ଶ୍ଳୋକରେ। ମାଂଚ ଯୋ ଅବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ତେତାନ ବ୍ରହ୍ମ ଭୂୟାୟ କଳ୍ପତେ। ଭଗବାନ ଯଦି ଅନ୍ୟ କାହାର ଆଶ୍ରୟ ନ ନେଇ କେବଳ ଏକମାତ୍ର ଭଗବାନଙ୍କ ଶରଣରେ ଯାଇ ତାଙ୍କର ପୂଜା କରିବା, ତାଙ୍କର ଭଜନ କରିବା, ତାହେଲେ ଆମେ ମୃତ୍ୟୁକୁ ପାର ହୋଇଯିବା। ତେଣୁ 15 ଅଧ୍ୟାୟ ପୁରୁଷୋତ୍ତମ ବିଭାଗ ଯୋଗ, ଭଗବାନ ନିଜ ବିଷୟରେ କହୁଛନ୍ତି, ପୁରୁଷ ଜ୍ଞାନ ଦେଉଛନ୍ତି ନିଜ ବିଷୟରେ ପୁରୁଷୋତ୍ତମ। ତେଣୁ ତିନୋଟି ଶ୍ଳୋକରେ ଭଗବାନ 15 ଅଧ୍ୟାୟ 15 ଶ୍ଳୋକରେ ଆମେ ଏଇଟା କହିଥିଲେ, ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୁ ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ ବେଦେଶ ସର୍ବେରହମେ ବିବେଦ୍ୟ ବେଦାନ୍ତ କୃତ ବେଦ ବିଦେବ ଚାହମ। ଭଗବାନ ବେଦବିତ୍, ଭଗବାନ ବେଦ ରଚନା କରି ଭଗବାନଙ୍କ ନିଶ୍ୱାସରେ ବେଦ ଜାତ ହେଇଛନ୍ତି, ତେଣୁ ଭଗବାନ ସମସ୍ତଙ୍କୁ ହୃଦୟ ରହିକରି ଜ୍ଞାନ ପ୍ରଦାନ କରୁଛନ୍ତି, କାହାକୁ ସ୍ମୃତି ପ୍ରଦାନ କରୁଛନ୍ତି, କାହାକୁ ବିସ୍ମୃତି ମଧ୍ୟ ପ୍ରଦାନ କରୁଛନ୍ତି। ତେଣୁ ଭଗବାନ ଅର୍ଜୁନ ଜାଣିବା ପାଇଁ ଚାହିଁବେ, ପ୍ରଭୁ ଆପଣ ଯଦି ବେଦ ଜାଣିଛନ୍ତି ତାହେଲେ ମୋତେ ଟିକିଏ ବେଦ କୁହନ୍ତୁ, ଆମେ ତ ବେଦ ପଢ଼ିପାରୁନାହୁଁ, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବେଦରେ। 15 ଅଧ୍ୟାୟ 16, 17, 18 ଏ ତିନୋଟି ଶ୍ଳୋକ ଆପଣମାନେ ପଢ଼ିବେ। ଏ ତିନୋଟି ଶ୍ଳୋକରେ ବେଦର ସାର କୁହାଯାଇଛି, ସବୁ ବେଦକୁ ସଂକ୍ଷେପରେ ତିନୋଟି ଶ୍ଳୋକରେ ଭଗବାନ ବର୍ଣ୍ଣନା କରିଦେଇଛନ୍ତି, ଆମେ ବର୍ଣ୍ଣନା କରିବା ନାହିଁ, ଭଗବାନ ବର୍ଣ୍ଣନା କରି ଆପଣମାନେ ପଢ଼ିବେ। ଆମର କହିବାର ଉଦ୍ଦେଶ୍ୟ ଆପଣ ନେବେ ଭଗବତ ଗୀତା, ଆଜି ସଂକଳ୍ପ କରି ଭଗବତ ଗୀତା ପ୍ରଚାର କରିବା ପାଇଁ, ଭଗବତ ଗୀତା ପାଠ କରିବେ, ଭଗବାନଙ୍କ ନାମ ଜପ କରିବେ, ଆଜି ଗୀତା ଜୟନ୍ତୀର ସଫଳତା ଆମେ ପ୍ରାପ୍ତ ହେବା, ଆମେ ଏତେ ସମୟ କହିବାର କିଛି ସଫଳତା ପ୍ରାପ୍ତ ହେବା। ତେଣୁ ଭଗବାନ 16 ଅଧ୍ୟାୟରେ ଭଗବାନ କହିବେ, 15 ଅଧ୍ୟାୟରେ ଯେଉଁ କହିଲେ ପ୍ରଥମ ଅଧ୍ୟାୟ 15 ଅଧ୍ୟାୟର ପ୍ରଥମ ଶ୍ଳୋକରେ ଭଗବାନ କହିଲେ, ଉର୍ଦ୍ଧ୍ୱ ମୂଳ ମଦ ଶାଖ ମସ୍ୱତଂ ପ୍ରାହୁର ଅଭ୍ୟମ ଛନ୍ଦାସି ଯଶ ପର୍ଣ୍ଣାନି ଯସ୍ତଂ ବେଦ ସବେଦବିତ୍। ଏ ଭୌତିକ ଜଗତକୁ ଯିଏ ଏହିଭଳି ଭାବରେ ଜାଣନ୍ତି, ଗୋଟେ ଉରଟା ବୃକ୍ଷ ଭାବରେ ତାକୁ ଯିଏ ଜାଣନ୍ତି, ସେମାନେ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ସବେଦବିତ୍। ତେଣୁ ଭଗବାନ ଚିନ୍ତା କଲେ, ଯେଉଁ ବୃକ୍ଷ କହିଦେଲି, ବୃକ୍ଷର ଫଳ ବିଷୟରେ ମଧ୍ୟ କହିବା, ତେଣୁ 16 ଅଧ୍ୟାୟରେ ବୃକ୍ଷର ଫଳ କହିଲେ। ଦୁଇ ପ୍ରକାର ଫଳ ରହିଛି, ଓରଟା ବୃକ୍ଷର ଦୁଇ ପ୍ରକାର ଫଳ ରହିଛି, କ'ଣ କ'ଣ? ସେ ଦୈବ ଅସୁର ଯୋଗ, 16 ଅଧ୍ୟାୟ ଦୈବ ଯୋଗ, ଦୈବ ସମ୍ପତ୍ତି, ଦୈବ ଫଳ, ଅସୁର ଫଳ ରହିଛି। ଆମେ ଯେଉଁ ଫଳ ଖାଇବା ସେଇଭଳି ଭାବରେ ଆମେ ଜୀବନ ଧାରଣ କରିବା। ଦୈବୀ ସମ୍ପଦ ବିମୁଖ୍ୟାୟ ନିବନ୍ଧାୟ ସୁରିମତା, ଏ ଦୈବୀ ସମ୍ପଦ ଯେଉଁ ରହିଛି, ଏ ଆମକୁ ଭୌତିକ ଜଗତରୁ ମୁକ୍ତ କରିଦେବ, ମୃତ୍ୟୁକୁ ପାର ହୋଇଯିବା ଆମେ। କିନ୍ତୁ ଅସୁର ଗୁଣ ସବୁ ଯେଉଁ ରହିଛି, ସେଇଟା ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ। ତେଣୁ ଆମ ଉପରେ ନିର୍ଭର କରୁଛି, ଆମେ ଭୌତିକ ଜଗତରେ ରହିବା ନା ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଯିବା, ଏଇଭଳି ଭାବରେ ଦୁଃଖ କଷ୍ଟ ଭୋଗିବା ନା ଆନନ୍ଦରେ ରହିବା, ଏଇଟା ଆମ ଉପରେ ନିର୍ଭର କରୁଛି, ଆମର ଚଏସ୍। ତେଣୁ 17 ଅଧ୍ୟାୟରେ ଭଗବାନ ଶ୍ରଦ୍ଧାତ୍ରୟ ଅର୍ଜୁନ ପଚାରି, 16 ଅଧ୍ୟାୟରେ ଅନ୍ତିମରେ କହିବେ ଭଗବାନ, ଯହ ଶାସ୍ତ୍ରବିଧି ମୁତ୍ସୃଜ୍ୟ ବର୍ତ୍ତତେ କାମ କାରତ ନ ସିଦ୍ଧି ମ ଆପ୍ନୋତି ନ ସୁଖଂ ନ ପରାଙ୍ଗତିମ୍। ଯଦି ଆମେ ଶାସ୍ତ୍ରବିଧି ଅନୁସରଣ ନ କରି କାର୍ଯ୍ୟ କରିବା ତାହେଲେ ଆମେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ, 16 ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହିଲେ। ତେଣୁ 17 ଅଧ୍ୟାୟ ହେଉଛି ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ତିନି ପ୍ରକାର ଶ୍ରଦ୍ଧା ରହିଛି। ତେଣୁ ଅର୍ଜୁନ ପଚାରିଲେ, ପ୍ରଭୁ ଯ ଶାସ୍ତ୍ରବିଧି ମୁତ୍ସୃଜ୍ୟ ଯଜନ୍ତେ ଶ୍ରଦ୍ଧା ନୂତା, ଶାସ୍ତ୍ରବିଧି ଅନୁସାରେ ଯେଉଁମାନେ ଭଜନ କରୁନାହାନ୍ତି ତାଙ୍କର କ'ଣ ଅବସ୍ଥା ହେବ? ଯେ ସାଙ୍ଗେ ନିଷ୍ଠା ତୁକା କୃଷ୍ଣ ସତ୍ୟ ମହା ରଜସ୍ତମ, ଭଗବାନ ଏସବୁ 17 ଅଧ୍ୟାୟରେ ବିଭିନ୍ନ ଏସବୁ ଉତ୍ତର ଦେବେ। 17 ଅଧ୍ୟାୟରେ ଆହାର, ତିନି ପ୍ରକାର ଆହାର ରହିଛି, ସାତ୍ୱିକ ଆହାର, ରାଜସିକ ଆହାର, ତାମସିକ ଆହାର, ଆହାରସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ, ତାପରେ କ'ଣ ଜ୍ଞାନ, ଆହାରସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ, ଯଜ୍ଞ ତପସ୍ ତଥା ଦାନ, ଯଜ୍ଞ ମଧ୍ୟ ତିନି ପ୍ରକାର ଯଜ୍ଞ ରହିଛି, ତପସ୍ୟା ମଧ୍ୟ ତିନି ପ୍ରକାର ରହିଛି, ଦାନ ମଧ୍ୟ ତିନି ପ୍ରକାର ରହିଛି, ଏସବୁ ତିନି ପ୍ରକାର ତିନି ଗୁଣରେ ରହିଛି ନା, ସବୁ ତିନି ଯାହା ସବୁ ଦେଖିବା ସବୁ ତିନି ଗୁଣରେ ରହିଛି, ଏ ତିନି ଗୁଣରେ ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଶ୍ରଦ୍ଧାତ୍ରୟ ବିଭାଗ ଯୋଗରେ ଭଗବାନ ତିନି ଗୁଣ ବିଷୟରେ କହିଦେଲେ ସବୁ କଥା। ତେଣୁ ଭଗବତ ଗୀତାର ଜ୍ଞାନ ଶେଷ ହୋଇଗଲା 17 ଅଧ୍ୟାୟରେ, କିନ୍ତୁ 18 ଅଧ୍ୟାୟରେ ପରିଶିଷ୍ଟ ଆଉ ଟିକିଏ ଆଡ଼ିସନାଲ କିଛି କହିଛନ୍ତି 18 ଅଧ୍ୟାୟରେ। ତେଣୁ 18 ଅଧ୍ୟାୟ ହେଉଛି ଅନ୍ତିମ ଅଧ୍ୟାୟ, ଏଇଠି ଭଗବାନ କହିବେ, ଅର୍ଜୁନ ମୁଁ ତୁମକୁ ଜ୍ଞାନ ଦେଲି, କେତେ ସମୟ ଭିତରେ ଦେଲି? 45 ମିନିଟ୍ ଭିତରେ ଦେଲି, ମୁଁ କେତେ ସମୟ କହିଲି? ଯାହା ଆମେ 18 ଅଧ୍ୟାୟ ଆସି ପହଞ୍ଚିଗଲେ ଅନ୍ତିମ ସ୍ତର। ତିନି ପ୍ରକାର ଜ୍ଞାନ ଦେଇଛନ୍ତି ଭଗବାନ, ଇତିତେ ଜ୍ଞାନ ମାଖ୍ୟାତମ ଗୁହ୍ୟାତ ଗୁହ୍ୟତନ୍ମୟା ବିମୃଷିତେ ଦଶେଷନ ଯଥେଷି ତଥା କୁରୁ। ମୁଁ ଭଗବାନ ଆଉ ଅନ୍ତିମରେ କହିଲେନି ଅର୍ଜୁନ ତୁମେ ଯୁଦ୍ଧ କର, ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ପ୍ରକାର ଜ୍ଞାନ ଦେଇଦେଲି, ବର୍ତ୍ତମାନ ତୁମେ ଚିନ୍ତା କର କ'ଣ କରିବ, ଯୁଦ୍ଧ କରିବ ନା ଭିକ୍ଷା କରିବ, ପ୍ରଥମ ଅଧ୍ୟାୟରେ ଯେଉଁ କଥା କହିଥିଲେ। ତେଣୁ ଏଠି ତିନି ପ୍ରକାର ଜ୍ଞାନ ମୁଁ କହିଦେଲି, ତିନି ପ୍ରକାର ଜ୍ଞାନ, ଗୋଟେ ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ। ତେଣୁ ସର୍ବଗୁହ୍ୟତମ ଭୂୟ, ଗୁହ୍ୟତମ ଜ୍ଞାନ ଭଗବାନ ନବମ ଅଧ୍ୟାୟରେ ଦେଇଥିଲେ, ପୁଣି ଆଉ ଥରେ ଦେଲେ, କାରଣ ଲୋକମାନେ ଜାଣିପାରିବେ ନାହିଁ ଗୀତାର ସାର କ'ଣ, ଭଗବାନ ନିଜେ କହିଦେଲେ ଗୀତାର ସାର କେଉଁଟା, ଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। କ'ଣ କ'ଣ ସେଇଟା ନା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷେ ସ୍ୱାମୀ ମା ସୁଚ। ଇଏ ହେଉଛି ଭଗବାନ ଯେଉଁ ଆସନ୍ତି ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଧର୍ମ ସ୍ଥାପନ କରିବା ପାଇଁ ମୁଁ ଆସେ। ବର୍ତ୍ତମାନ ଅଷ୍ଟାଦଶ ଅଧ୍ୟାୟରେ କହୁଛନ୍ତି ଯେଉଁ ଧର୍ମ ମୁଁ ସ୍ଥାପନ କରିବା ପାଇଁ ଆସୁଛି, ସେ ଧର୍ମ ହେଉଛି କ'ଣ? ଅର୍ଜୁନ ପଚାରେ, ପ୍ରଭୁ କେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସୁଛନ୍ତି? ନା ଯେଉଁ ସବୁ ଧର୍ମ ତ୍ୟାଗ କରିଦିଅ, ଅନ୍ତିମରେ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ସର୍ବଧର୍ମ ତ୍ୟାଗ କରିଦିଅ। ସର୍ବଧର୍ମ ତ୍ୟାଗ କରି କ'ଣ କରିବା? ଅଧର୍ମ ହେବା ନା? ମାମ୍ ଏକଂ ଶରଣଂ ବ୍ରଜ, କେବଳ ମୋର ଶରଣରେ ଯାଅ। ଏକ ଶାସ୍ତ୍ର ଦେବକୀ ପୁତ୍ର ଗୀତ, ଏକ ଦେବ ଦେବକୀ ପୁତ୍ର ଏବ, ଏକ ମନ୍ତ୍ର ତସ ନାମାନି ଜାନି, କର୍ମପି ଏକ ତସ ଦେବସ ସେବା। ସ୍କନ୍ଦ ପୁରାଣରେ ଗୀତା ମହାତ୍ମାରେ କୁହାଯାଇଛି, ଏକ ଭଗବାନଙ୍କ ଶରଣ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏହି ଚାରୋଟି କଥା ଆମେ ବୁଝିବା, ମନେ ରଖିବା। ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମଜ୍ଜାଜି ମୋର ପୂଜା କର, ମାଙ୍ଗ ନମସ୍କୁରୁ ମୋତେ ପ୍ରଣାମ କର। ଏହି ଶ୍ଳୋକଟି କହିଥିଲେ ନବମ ଅଧ୍ୟାୟରେ। ପୁଣି ଏଠି କହିଲେ ଯେ ମୁଁ ତୁମକୁ ପ୍ରତିଜ୍ଞା କରି କହୁଛି, ଏଇଟା ସତ୍ୟ କଥା, ତୁମେ ମୋ ପାଖରୁ ଆସିବ, ନିଶ୍ଚିନ୍ତ ଭାବରେ ଆସିବ। ତେଣୁ ଆମେମାନେ ଆପଣ ମଧ୍ୟ ପ୍ରତିଜ୍ଞା କରି କହୁଛୁ, ସତ୍ୟ କରି କହୁଛୁ, ଆମେ ଯାହା ସବୁ କହିଲୁ, ଭଗବାନ କଥା କହିଲୁ, ଆମେ କିଛି ମନଗଢ଼ା କଥା କହିନାହୁଁ। ତେଣୁ ଆପଣମାନେ ମଧ୍ୟ ଏଇଟାକୁ ଗ୍ରହଣ ଯଦି କରିବେ ତାହେଲେ ଆପଣଙ୍କର କଲ୍ୟାଣ ହେବ। ଭଗବାନ କହିଦେଲେ ଯଦି ଯଦି ଅହଂକାର ମାସିତ ଅହଂକାର ବଶତଃ ଯଦି ମୋର କଥା ନ ଶୁଣିବ ତାହେଲେ ତୁମର ନ ଶୋଷିଛି ବିନକ୍ଷସି, ତୁମର ବିନାଶ ହୋଇଯିବ। ତୁମର ମଙ୍ଗଳ ପାଇଁ ଏଇ ଭଗବତ ଗୀତା କୁହାଯାଇଛି। ଆପଣମାନେ ଯଦି ଆଜି ଗ୍ରହଣ ନ କରିବେ, ପାଠ ନ ପଢ଼ିବେ, ତାହେଲେ ଆପଣଙ୍କର ଭଗବାନ ଯାହା କହିଲେ ସେଇଆ ହେବ, ଆମେ କିଛି କହିବା ନାହିଁ। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା, ଆମେ ବହୁତ ସ୍ପିଡ଼ିଲି କହିଲେ ବୋଧେ, ତେଣୁ କିଏ ବୁଝିପାରିଲେ କି ନ ବୁଝିପାରିଲେ ବା କାହାର କିଛି କହିବାର ଅଛି, କେମିତି ଗୀତା ପ୍ରଚାର ହେବ, ପ୍ରଭୁପାଦ କେମିତି ଆମେ ପ୍ରିୟ ହେବା, ମୟାସକ୍ତ ମନାପାତ ଆମେ କେମିତି ଆସକ୍ତ ହେବା, ତେଣୁ ତାଙ୍କ କାର୍ଯ୍ୟ କରିବା। ଭଗବତ ଗୀତା କିଏ କେତେ ପ୍ରଚାର କରିବେ କୁହନ୍ତୁ, ଆଜି କେତେ ଖଣ୍ଡ ନେବେ? ଆମର ସମସ୍ତଙ୍କୁ ଆମେ ଅନୁରୋଧ କରିବୁ। ଆମର ସୁଶାନ୍ତ ବାବୁ ପଳାଇଗଲେ ନା କ'ଣ ଅଛନ୍ତି? ହଁ ଆସୁଛି ବର୍ତ୍ତମାନ, ଆମର ଆପଣଙ୍କୁ ଦେଖାବ, କ'ଣ ଭିଡ଼ିଓ ଦେଖାହବ ନା? ଏଇ ଗୀତା ଉପରେ ଆମେ ଯେଉଁ କହିଲୁ, ଗୀତାର ଆଡ଼ଭର୍ଟାଇଜମେଣ୍ଟ ଆମେ କଲୁ, କିନ୍ତୁ ଆମ ଆଡ଼ଭର୍ଟାଇଜମେଣ୍ଟରେ ଏତେ ବଡ଼ ଅଛି କି ନାହିଁ, କିନ୍ତୁ ଆଉ ଜଣେ ଅଛନ୍ତି ଆମଠୁ ଆହୁରି ଅଧିକ ଜଣେ ରହିଛନ୍ତି ପ୍ରଚାରକ, କ'ଣ ତାଙ୍କ ନା, ବିନ୍ଦ୍ରା, ବିବେକ ବିନ୍ଦ୍ରା, ସିଏ ଆପଣଙ୍କୁ ଶୁଣେଇବେ, ଆପଣ ମୋଟିଭେସନାଲ୍ ସ୍ପିଚ୍ ଦେବେ, ସିଏ ଆପଣ ଶୁଣିବେ, ଦେଖିବେ। ଆମେ ଖାଲି କଥା କହିଲୁ, କିନ୍ତୁ ସିଏ ଭିଜୁଆଲ୍ ଅଡ଼ିଓ ଭିଜୁଆଲ୍ ଦେଖେଇବେ, ଆପଣ ଶୁଣିବେ ଏବଂ ଦେଖିବେ ମଧ୍ୟ, ଆଠୁ ଆମଠୁ ଆଉ ଟିକେ ଉନ୍ନତ ସ୍ତରର ସେଇଟା। ତେଣୁ ଆପଣ ଦେଖିବେ ଶୁଣିବେ, ବର୍ତ୍ତମାନ ଚାଲିଛି କାର୍ଯ୍ୟ, କାର୍ଯ୍ୟକ୍ରମ ଚାଲିଛି, କେମିତି ଆପଣ ଅଡ଼ିଓ ଭିଜୁଆଲ୍ ଦେଖିବେ, ଯାହାଫଳରେ କି ଆପଣ ଆଜି ମନସ୍ଥ କରିବେ, ସଂକଳ୍ପ କରିବେ, କିଛି ଭଗବତ ଗୀତା ପାଠ କରିବେ, ଭଗବାନ ନାମ ଜପ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଇଟା ପ୍ରଚାର କରିବେ। ଖାଲି ଆମେ ନିଜ ଜୀବନରୁ ସାର୍ଥକ କରିଦେଲେ ହେବ ନାହିଁ, ମହାପ୍ରଭୁ କହିଛନ୍ତି ସେ କଥା। ଯେଉଁମାନେ ଭାରତବର୍ଷରେ ଜନ୍ମ ହୋଇଛନ୍ତି, ଆମର ବୁର୍ଲାଟା ଭାରତବର୍ଷରେ ଆସୁଛି ନା ନାହିଁ? ଆସୁଛି ତ। ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାର, ଜନ୍ମ ସାର୍ଥକ କରିକର ପର ଉପକାର। ଆପଣ ଆଜି ନିଜ ଜନ୍ମକୁ ସାର୍ଥକ କରନ୍ତୁ, ଏଇ ଭଗବତ ଗୀତା ପାଠ କରନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଖାଲି ସେତିକିରେ ରହିଗଲେ ହେବ ନାହିଁ। ଆପଣମାନଙ୍କ ପାଇଁ ଦାୟିତ୍ୱ ରହିଛି, ଭାରତବର୍ଷର ଆପଣ ମହାନ ଭାରତବର୍ଷର ଆପଣ ଭାରତବାସୀ, ଆପଣ ପରର ଉପକାର କରିବେ, ଅନ୍ୟର ଉପକାର କରିବେ। କେମିତି କରିବେ? ନାହିଁ, ଭଗବାନ କଥା ପ୍ରଚାର କରିବେ, ଯାହାର ଦେଖ ତାହାରେ କହ କୃଷ୍ଣ ଉପଦେଶ। ଆଜି ଆମର ଯେଉଁ ଭକ୍ତମାନେ ଆମର କିଏ ଆମର ପ୍ରଶାନ୍ତ ପ୍ରଶ୍ନାଥ ପ୍ରଭୁ, ଆଶିଷ ପ୍ରଭୁ, ସୁଶାନ୍ତ ପ୍ରଭୁ, ଏମାନେ ସବୁ ଆମକୁ ବହୁତ, ଜଗନ୍ନାଥ ପ୍ରଭୁ, ଏମାନେ ସବୁ ଆମକୁ ବହୁତ ସାହାଯ୍ୟ କରୁଛନ୍ତି। ନହେଲେ ଆମେ ଲିମିଟେଡ଼ ହୋଇକି ରହୁଥିଲେ, ଆମକୁ ସେମାନେ ସାହାଯ୍ୟ କରିଥିବାରୁ ଆଜି ସମ୍ବଲପୁର ପାଖାପାଖି ସବୁ ସମସ୍ତାନ ଆମେ ପ୍ରଚାର କରୁଛେ। 2006 ଆମର ଏଠି ଗୁରୁଦେବ ଏଇଠି ସ୍ଥାପନ କରିଛନ୍ତି। ଏଇ ପଶ୍ଚିମବାସୀ ଲୋକମାନଙ୍କୁ, ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ ମଙ୍ଗଳ କରିବା ପାଇଁ ଏଇଟା କରାଯାଇଛି। ତେଣୁ ଆପଣମାନେ ଆମକୁ ସାହାଯ୍ୟ କରିବେ, ସାହାଯ୍ୟ କଲେ ଆମେ ଆମେ ଏଇଟାକୁ ପ୍ରଚାର କରିପାରିବା, ବହୁଳ ଭାବେ ପ୍ରଚାର କରିପାରିବା। ତେଣୁ ଆମର ଏ ମୋଟିଭେସନାଲ୍ ସ୍ପିଚ୍ ଆସିବ ବର୍ତ୍ତମାନ, ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି? ପ୍ରଦ୍ୟୁମ୍ନ ପ୍ରଭୁଙ୍କର କ'ଣ ଅଛି ମୁଁ ବୁଲେଇକି ରହିଛନ୍ତି। ତେଣୁ ତାଙ୍କର ମନ ଦୁଃଖ, ତାଙ୍କର ମା ଚାଲିଗଲେ। ଯାହା ହଉ ଏଇଠି ଏଇ ଆପଣ ଭଗବତ ଗୀତା ପାଠ କଲେ ଆପଣ ମନ ଦୁଃଖ ଦୂର ହେଇଯିବ। କାହାର ନ କ'ଣ ନ ଯାହାତେ ମିହତେ ବା କଦାଚିତ କାହାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ତେଣୁ ଏଇ ଜ୍ଞାନ ଆମେ ପ୍ରାପ୍ତ ହେବା ଭଗବତ ଗୀତା ପାଠ କଲେ ଆମ ଶୋକ ଦୂର ହେଇଯିବ। ଅର୍ଜୁନ କହିବେ ନହି ପ୍ରପଶ୍ୟାମି ମମ ପନୁଦ୍ୟା ଯତ୍ ଶୋକ ମୁଚ୍ଛଣ ଇନ୍ଦ୍ରିୟାଣାମ ଅବାପ ଭୂମୌ ଅସପତନ ରୁଦ୍ଧା ରାଜ୍ୟ ସୁରାଣାମ ଅଭିଚାଧିପତ୍ୟମ। ଯେଉଁ ଆମ ଶୋକ ସାଗର ରହିଛେ ଏ ଶୋକ ସାଗରକୁ ଦୂର କରିବା ପାଇଁ, ଶୋକ ସାଗରରୁ ମୁକ୍ତ ହେବା ପାଇଁ ଭଗବତ ଗୀତା ପାଠ କରିବା, ଏ ଗୀତାର ଉପାଦେୟତା ରହିଛି। ତେଣୁ ଆପଣମାନେ ବର୍ତ୍ତମାନ ଆଉ ଜଣେ ମୋଟିଭେସନାଲ ସ୍ପିକର ତାଙ୍କଠୁ ଶୁଣିବେ, ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ବିଦାୟ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ।